ॐ नमो भगवते वासुदेवाय श्रीमद्भागवतं दशमस्कन्ध षष्ठ्याध्याय श्लोकचौरालीस तस्याच्युत नृपा भवतोपदिष्टा तस्याच्युत नृपा भवतोपदिष्टा स्त्रीणां गृहेषु खरगो स्वबिडालभृत्याः स्त्रीणां गृहेषु खरगो स्वबिडालभृत्याः यत्कर्णमूलमरिकर्षणनोपजायात् जुष्मात् कथा मूढ विरिञ्च सभासु गीता जुष्मात् कथा मृड विरिञ्च सभासु गीता तस्याच्युत नृपा भवतोपदिष्टः स्त्रीणां गृहेषु खरगो स्वबिडालभृत्या यत्कर्णमूलमरिकर्षणनोपजायात् जुष्मात् कथा मृड विरिञ्चि सभासु गीता तस्याच्युत नृपा भवतोपदिष्टा स्त्रीणां गृहेषु खरगो स्वबिडालभृत्या यत्कोष्ममृणमरिकर्षणोपजायात् स्वकथा मृड विरिञ्चि सभासु गीता तस्याच्युत नृपा भवतोपदिष्टः स्त्रीणां गृहेषु खरगो स्वबिडालभृत्या यत्कर्णमूलमरिकर्षणनोपजायात्
ମାତାଜୀ ଇଏ କରିବ ଝିଅ
ତସ୍ୟାସୁରଚ୍ୟୁତ ନୃପା ଭବତୁ ଉପଦିଷ୍ଟା ସ୍ତ୍ରୀଣାଂ ଗୃହେଷୁ ଖରଗୋ ସ୍ୱବିଡ଼ାଳଭୃତ୍ୟା ଯତ୍କର୍ଣ୍ଣମୂଳମରିକର୍ଷଣନୋପଜାୟାତ୍ ଯୁଷ୍ମାତ୍ କଥା ମୂଢ ବିରିଞ୍ଚି ସମାସୁ ଗୀତା ଲୋକ ଅନୁବାଦ ହେ ଅଚ୍ୟୁତ ଶ୍ରୀକୃଷ୍ଣ ଶିବ ଓ ବ୍ରହ୍ମାଙ୍କ ସଭାରେ କୀର୍ତ୍ତିତ ଆପଣଙ୍କ ମହିମା ଯେଉଁ ସମସ୍ତ ନାରୀଙ୍କ କାନରେ କେବେ ହେଲେ ପ୍ରବେଶ କରିନାହିଁ ଆପଣ ଯେଉଁ ସମସ୍ତ ରାଜାମାନଙ୍କର ନାମ କହିଲେ ସେମାନେ ସେମାନଙ୍କର ପତି ହୁଅନ୍ତୁ ଏବଂ ଶେଷରେ ଦେଖାଯାଏ ଏ ପ୍ରକାର ନାରୀମାନଙ୍କର ଗୃହରେ ଏ ସମସ୍ତ ରାଜା ଗଧ ଗୋରୁ କୁକୁର ବିରାଡ଼ ଏବଂ କୀର୍ତ୍ତଦାସ ସଦୃଶ ବାସ କରିଥାନ୍ତି ହରିକୃଷ୍ଣ ବୃତଭକ୍ତ ସଜ୍ଜନବୃନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି ଏ ଭଗବାନ ଦ୍ୱାରକାରେ ଭଗବାନଙ୍କ ଲୀଳା ଆମ କୃପା କରିକିରି ଆମେ ଶ୍ରବଣ କରୁଛେ କୀର୍ତ୍ତନ କରୁଛେ। ଭଗବାନଙ୍କ ଲୀଳା ଯେଉଁମାନଙ୍କର ସେତିକି ଭାଗ୍ୟ ନାହିଁ ସେମାନେ ସେଥିରେ ଭାଗ ନେଇପାରିବେ ନାହିଁ ଭଗବାନଙ୍କ ଲୀଳାରେ। ତେଣୁ ଆ ପୂର୍ବରୁ ଯେଉଁ ଭଗବାନ ତାଙ୍କର ପତ୍ନୀ ରୁକ୍ମିଣୀ ଦେବୀଙ୍କ ସହିତ ପରିହାସରେ ଯେଉଁ କଥା କହିଥିଲେ 12 ନମ୍ବର ଶ୍ଳୋକରେ, ସେ କହିଥିଲେ ରାଜଭ୍ୟୋ ବିଭ୍ୟତ ଶୁଭ୍ରୁ ସମୃଦଂ ଶରଣଙ୍ଗତାନ୍ ବଳବଦ୍ଭୀ କୃତଦ୍ୱେଷାନ୍ ପ୍ରାୟ ତ୍ୟକ୍ତ ନୃପାସନାନ୍। ତେଣୁ ଏଇଟା କେଉଁ ଶ୍ଳୋକ, ଏ ଶ୍ଳୋକ ନୁହଁ, ଆଉ ଗୋଟେ କେଉଁ ଶ୍ଳୋକରେ ଯେଉଁ କହିଥିଲେ ଯେ ତମେ ମୋତେ କାହିଁକି ବିବାହ କଲ, ତମେ ବହୁତ ରାଜା ସବୁ ଥିଲେ, ବହୁତ ତାଙ୍କର ଧନ ଐଶ୍ୱର୍ଯ୍ୟ ସବୁ ରହିଛି, ସେ ତାଙ୍କୁ ବିବାହ କରିବା କଥା। ତେଣୁ ତମେ ଯେଉଁ ମୋତେ ବିବାହ କଲ ଏଇଟା ଗୋଟେ ଭୁଲ ହେଇଗଲା ତମର। ତେଣୁ ଏସବୁ ଏଇ ପ୍ରଶ୍ନର ଉତ୍ତରରେ ଏଇ ଯେଉଁ କଥାଟି କହିଥିଲେ ଭଗବାନ, ତେଣୁ ରୁକ୍ମିଣୀ ଦେବୀ କହୁଛନ୍ତି ଯେ ସିଏ ଯେଉଁ ବିବାହ କରିଛନ୍ତି ଭଗବାନଙ୍କୁ, ପ୍ରକୃତରେ ତାଙ୍କର କିଛି ଭୁଲ କରିନାହାନ୍ତି, ସିଏ ବରଂ ଠିକ୍ କାର୍ଯ୍ୟ କରିଛନ୍ତି। ଅନ୍ୟ ରାଜାମାନଙ୍କୁ ବିବାହ କରିଥିଲେ ଭୁଲ ହେଇଯାଇଥାନ୍ତା, କାହିଁକି ନା ତା'ର କାରଣ ହେଉଛି ଏଇଟା, ତସ୍ୟା ସୁରଚ୍ୟୁତ ନୃପା ଭବତୁ ଉପଦିଷ୍ଟା। ତସ୍ୟା କହିଲେ ତସ୍ୟା ସୁରଚ୍ୟୁତ ନୃପା ଭବତୁ ଉପଦିଷ୍ଟା, ତସ୍ୟାକୁ କାହାକୁ ବୁଝାଉଛି ଏଇଟା, ସେଇ ଯେଉଁମାନେ ବିବାହ କରିବେ, ଯେଉଁ ସ୍ତ୍ରୀ ଲୋକମାନେ ଯେଉଁ ସେ ରାଜାଙ୍କୁ ବିବାହ କରିବେ ତାଙ୍କର କଥା କୁହାଯାଉଛି। ତସ୍ୟା ସ୍ୟୁ ନିଶ୍ଚିନ୍ତ ଭାବରେ ବା ହୁଅନ୍ତୁ, ଅଚ୍ୟୁତ ଭଗବାନ ହେଉଛନ୍ତି ଅଚ୍ୟୁତ, ଆଉ ସମସ୍ତେ ହେଉଛନ୍ତି ଚ୍ୟୁତ। କାରଣ ଏ ଭୌତିକ ଜଗତରେ ଯେଉଁମାନେ ଆସୁଛନ୍ତି ତାଙ୍କର ପତନ ହୋଇଯାଇଛି, ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଭୌତିକ ଜଗତରେ ତାଙ୍କର ପତନ ହୋଇଛି, କିନ୍ତୁ ଭଗବାନଙ୍କର ଯାହା କଲେ ମଧ୍ୟ ସେ କେବେ ହେଲେ ତାଙ୍କର ପତନ ହୁଏ ନାହିଁ। ତେଣୁ ଭଗବତ ଗୀତା ଆରମ୍ଭରେ ଅର୍ଜୁନ ଭଗବାନ କହିଲେ ସେନୋର ଉଭୟର ମଧ୍ୟ ରଥମ ସ୍ଥାପୟ ଅଚ୍ୟୁତ, ଭଗବାନ ହେଉଛନ୍ତି ଅଚ୍ୟୁତ, ସିଏ ସାରଥୀ ହେଲେ ମଧ୍ୟ ସେ ଭଗବାନ, ଇଏ ହେଉଛନ୍ତି ଭଗବାନ, ତାଙ୍କର କୌଣସି ପରିସ୍ଥିତିରେ ଚ୍ୟୁତି ହୁଏ ନାହିଁ, ତେଣୁ ଅଚ୍ୟୁତ। ତେଣୁ ଏଠି ରୁକ୍ମିଣୀ ଦେବୀ ତାଙ୍କର ସ୍ୱାମୀଙ୍କୁ ସମ୍ବୋଧନ କରୁଛନ୍ତି, ହେ ଅଚ୍ୟୁତ, ଯାହାଙ୍କର କେବେ ପତନ ହୁଏ ନାହିଁ, ତେଣୁ ସେହି ତସ୍ୟା ସୁ ଅଚ୍ୟୁତ ନୃପା ଭବତୁ ଉପଦିଷ୍ଟା। ଆପଣ ଯେଉଁ କହିଲେ ଆ ପୂର୍ବରୁ ଯେଉଁ କହିଥିଲେ ହେ ନୃପାମାନେ, ଯେଉଁମାନେ ନୃପ, ନୃପା ଶବ୍ଦର ଅର୍ଥ ହେଉଛି କ'ଣ, ନୃ କହିଲେ ମନୁଷ୍ୟ, ମନୁଷ୍ୟମାନଙ୍କୁ ନୃ, ନର ନୃ, ନରମାନଙ୍କୁ ଯେ ପାଳନ କରନ୍ତି ନୃପା, ନୃପା ନୃପା କହିଲେ ଯେ ରାଜା, ରାଜାଙ୍କୁ ନୃପା କୁହାଯାଏ, ଭୂପା କୁହାଯାଏ, ଏସବୁ ବିଭିନ୍ନ ପ୍ରକାର ନାରାଣାଙ୍କ ନରାଧିପମ୍ ଭଗବତ ଗୀତାର ଭଗବାନ କହିଲେ 10 ଅଧ୍ୟାୟରେ, ମନୁଷ୍ୟମାନଙ୍କ ଭିତରେ ସିଏ ହେଉଛନ୍ତି ରାଜା, ଭଗବାନ ପ୍ରତିନିଧି, ରାଜା ଯିଏ ଦେଶକୁ ପାଳନ କରନ୍ତି, ରାଜ୍ୟକୁ ପାଳନ କରନ୍ତି, ଯେଉଁମାନେ ତାଙ୍କର ପ୍ରଜା ତାଙ୍କୁ ସେ ପାଳନ କରନ୍ତି, ତେଣୁ ତାଙ୍କୁ ନୃପ ବୋଲି କୁହାଯାଏ ବା ନୃପା। ତେଣୁ ଏ ଯେଉଁ ନୃପା ଯେ ରାଜ୍ୟ ପାଳନ କରନ୍ତି ସେ କି ପାଳନ କରନ୍ତି, ଯଦି ଭଗବାନ କିଛି ପ୍ରଦାନ କରିବେ ନାହିଁ ସବୁ ବନ୍ଦ କରିଦେବେ, ଆମର ଯେଉଁ ଆବଶ୍ୟକତା ସବୁ ରହିଛି, ଜଳ ଅଗ୍ନି ବାୟୁ ଆକାଶ ଇତ୍ୟାଦି ସବୁ ରହିଛି ଆବଶ୍ୟକତା, ଭଗବାନ ବନ୍ଦ କରିଦେବେ, ସପ୍ଲାଇ ବନ୍ଦ କରିଦେବେ, କି ପାଳନ କରିପାରିବ। ପ୍ରକୃତ ପାଳନକର୍ତ୍ତା ହେଉଛନ୍ତି ବିଷ୍ଣୁ, ବ୍ରହ୍ମା ବିଷ୍ଣୁ ଏବଂ ଶିବ, ଏ ତିନି ଜଣ ହେଉଛନ୍ତି ଭଗବାନଙ୍କର ଗୁଣ ଅବତାର। ବ୍ରହ୍ମା ହେଉଛନ୍ତି ରଜଗୁଣରେ ଆସୁଛନ୍ତି, ସେ ସୃଷ୍ଟି କରୁଛନ୍ତି, ବିଷ୍ଣୁ ସତ୍ୟଗୁଣରେ ଆସିକରି ପାଳନ କରୁଛନ୍ତି, ଏବଂ ଶିବଜୀ ରଜ ତମ ଗୁଣରେ ରହିକରି ସଂହାର କରୁଛନ୍ତି। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯଦିଓ ଏମାନେ ଯେଉଁ ରହିଛନ୍ତି ଗୁଣ ଅବତାର, କିନ୍ତୁ ବିଷ୍ଣୁଙ୍କରେ ବିଷ୍ଣୁଙ୍କ ଉପରେ ଗୁଣର ପ୍ରଭାବ ନଥାଏ, ରଜଗୁଣ ଏବଂ ତମଗୁଣ ପ୍ରଭାବରେ ପ୍ରଭାବିତ ହୋଇଯାଆନ୍ତି କେତେବେଳେ କେତେବେଳେ ବ୍ରହ୍ମା ଏବଂ ଶିବଜୀ, କିନ୍ତୁ ବିଷ୍ଣୁ ସତ୍ୱଗୁଣରେ ମଧ୍ୟ ପ୍ରଭାବିତ ହୁଅନ୍ତି ନାହିଁ, ସେ ଗୁଣର ଉର୍ଦ୍ଧ୍ୱରେ ଯେତେବେଳେ ଯେଉଁ ପରୀକ୍ଷା କରାଯାଉଥିଲା କିଏ ଶ୍ରେଷ୍ଠ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ଦଶମ ସ୍କନ୍ଧ 99 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଯେତେବେଳେ ଯାଇଥିଲେ ଭୃଗୁ ଜଣେ ଭଗବାନଙ୍କ ବିଭୂତି, ଭୃଗୁ ଜଣେ ଭଗବାନ ବିଭୂତି, ତେଣୁ ସେ ଯାଇଥିଲେ ପରୀକ୍ଷା କରିବା ପାଇଁ, ବ୍ରହ୍ମାଙ୍କର ପୁତ୍ର ସିଏ ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ କିଏ ଶ୍ରେଷ୍ଠ। ତେଣୁ ବ୍ରହ୍ମା ତାଙ୍କ ପିତାଙ୍କୁ ଯେତେବେଳେ ପ୍ରଣାମ କଲେ ନାହିଁ, ସେତେବେଳେ ତାଙ୍କ କ୍ରୋଧ ଆସିଗଲା, ରଜଗୁଣର ପ୍ରଭାବ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ଭଗବତ ଗୀତାର ଭଗବାନ କହିଲେ ତୃତୀୟ ଅଧ୍ୟାୟରେ, ରଜଗୁଣର ପ୍ରଭାବ ଆସିଗଲା ବ୍ରହ୍ମାଙ୍କ ଉପରେ, ବ୍ରହ୍ମାଙ୍କ ପାଖରେ। ତାପରେ ଶିବଜୀଙ୍କ ପାଖକୁ ଗଲେ, ଶିବଜୀ ବ୍ରହ୍ମାଙ୍କର ଯେତିକି ଗୁଣ ଅଛି ଶିବଜୀଙ୍କର ତାଠାରୁ ଅଧିକା ଗୁଣ, ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମାଙ୍କ ପାଖରେ, ଭଗବାନ ପାଖରେ ଯଦିଓ ଅନନ୍ତ ଗୁଣ ରହିଛି, ତାକୁ ସମୁଦାୟ 64 ଭାଗରେ ବିଭକ୍ତ କରାଯାଇଛି, 64 କଳା। ତେଣୁ ଏଇ ଯେଉଁ ସବୁ ଗୁଣ ରହିଛି ବ୍ରହ୍ମାଙ୍କର 50 ଗୁଣ ପର୍ଯ୍ୟନ୍ତ ରହିଛି, ସେଇଟା ପୁଣି ପୂର୍ଣ୍ଣ ଭାବରେ ନୁହଁ, ପୂର୍ଣ୍ଣ ରୂପରେ ନୁହଁ, ମାନେ କ'ଣ ଅନୁଭାବରେ 50 ଗୁଣ ରହିଛି ବ୍ରହ୍ମାଙ୍କ ପାଖରେ। କିନ୍ତୁ ଶିବଜୀଙ୍କ ପାଖରେ ଆଉ 5 ଗୁଣ ଅଧିକା ରହିଛି, ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଶିବଜୀ ବ୍ରହ୍ମାଙ୍କ ଠାରୁ ଆହୁରି, ଯଦିଓ ତାଙ୍କର ପୁତ୍ର, ବ୍ରହ୍ମାଙ୍କର ପୁତ୍ର ରୂପରେ ଆସିଛନ୍ତି, ସିଏ ତାଙ୍କର ଚକ୍ଷୁରୁ ଜାତ ହୋଇଛନ୍ତି ଶିବଜୀ, ଏ ତୃତୀୟ ସ୍କନ୍ଧରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଶିବଜୀ ଯଦିଓ ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ତାଙ୍କର ଗୁଣ ଅଧିକ, 5 ଗୁଣ ଅଧିକା, କିନ୍ତୁ ତାଙ୍କ ଉପରେ ମଧ୍ୟ ତମ ଗୁଣର ପ୍ରଭାବ ରହି ପଡ଼ିଯାଏ। ଯେତେବେଳେ ଗଲେ ଭୃଗୁ ଗଲେ ପରୀକ୍ଷା କରିବା ପାଇଁ, ଭୃଗୁଙ୍କୁ ଦେଖି ଶିବଜୀ ଧାଇଁଗଲେ ତାଙ୍କୁ 5 ଆଣିବା ପାଇଁ ବା ଆଲିଙ୍ଗନ କରିବା ପାଇଁ, କିନ୍ତୁ ଏଭଳି ଭାବରେ ଭୃଗୁ ତାଙ୍କୁ କ'ଣ ନିନ୍ଦା କଲେ, ଏଇ ତୁମେ ମୋତେ ଛୁଅ ନା, ତୁମେ ବହୁତ କ'ଣ ଅମଙ୍ଗଳ, ତୁମର ସବୁ ଶରୀରରେ ସବୁ ପାଉଁଶ ପାଉଁଶ ବଳି ହୋଇଛ, ସର୍ପ ଇତ୍ୟାଦି ରହିଛନ୍ତି, ଏଇଭଳି ଭାବରେ ତାଙ୍କୁ ବହୁତ ପ୍ରକାର ତିରସ୍କାର କରିଛନ୍ତି। ତିରସ୍କାର ଯେତେବେଳେ କରିଦେଲେ ଶିବଜୀଙ୍କର କ୍ରୋଧ ଆସିଗଲା, ଏବଂ ତ୍ରିଶୂଳ ଧରି ଗୋଡ଼େଇଲେ ବାଡ଼େଇବା ପାଇଁ, ମାରିଦେବା ପାଇଁ ପୁରା ଜୀବନରେ ମାରିଦେଇଥାନ୍ତି। କିନ୍ତୁ ପାର୍ବତୀ ଯାହା ତାଙ୍କୁ ଇଏ କରିକିରି, ପାର୍ବତୀ ତାଙ୍କୁ କ'ଣ ତାଙ୍କୁ ପ୍ରବର୍ତ୍ତେଇଲେ, ନିବୃତ୍ତେଇଲେ, ସେଥିରୁ ନିବର୍ତ୍ତେଇଲେ, ତେଣୁ ଶିବଜୀ ଯାଇ ଥଣ୍ଡା ହେଲେ, ନହେଲେ ତାଙ୍କର କ୍ରୋଧ ଆସି ଯାଇଥିଲା, ହତ୍ୟା କରିଦେଇଥାନ୍ତି ଭୃଗୁଙ୍କୁ। ତେଣୁ କିନ୍ତୁ ଯେତେବେଳେ ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ଭଗବାନ ଶୟନ କରିଛନ୍ତି ଲକ୍ଷ୍ମୀଦେବୀଙ୍କ କୋଳରେ, ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇ, ଶୟାନ ଶ୍ରିୟ ଉତ୍ସଙ୍ଗେ, ଉତ୍ସଙ୍ଗ କହିଲେ କୋଳରେ ଭଗବାନ ଲକ୍ଷ୍ମୀଦେବୀଙ୍କର କୋଳରେ ଭଗବାନ ଶୟନ କରିଛନ୍ତି, ଶୟାନ ଶ୍ରିୟ ଉତ୍ସଙ୍ଗେ ପଦା ବକ୍ଷସ ତାଡ଼େ, ସିଧା ଯାଇ ପହଞ୍ଚିଗଲେ ବେଡ଼ରୁମ୍ରେ ପହଞ୍ଚିକରି ତାଙ୍କର ବକ୍ଷ ଦେଶରେ ଗୋଟେ ପଦାଘାତ କଲେ ଭୃଗୁ, ଏଭଳି ଭାବରେ ପରୀକ୍ଷା କଲେ, ତାଙ୍କର ବକ୍ଷରେ ପଦାଘାତ କଲେ। କିନ୍ତୁ ତଥା ଉତ୍ଥାୟ ଭଗବାନ, ଭଗବାନଙ୍କ ଉପରେ କୌଣସି ତାଙ୍କର କ୍ରୋଧ ଆସିଲା ନାହିଁ, କାମ କ୍ରୋଧ ଏସବୁ ତାଙ୍କର ନାହିଁ, କୌଣସି ଜିନିଷ ନାହିଁ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, ସହ ଲକ୍ଷ୍ମୀ ଶତାଙ୍ଗତି, ଲକ୍ଷ୍ମୀଦେବୀ ମଧ୍ୟ ସାଙ୍ଗେ ଉଠି ପଡ଼ିଲେ ଏବଂ ଭୃଗୁଙ୍କୁ କ୍ଷମା ପ୍ରାର୍ଥନା କଲେ। ଭୃଗୁଙ୍କର ଭୃଗୁ ଆସିକରି ଭଗବାନ କୌଣସି ଦୋଷ ନାହିଁ, ଏ ତାଙ୍କର ସେ ବେଡ଼ରୁମ୍ରେ ତାଙ୍କର ପତ୍ନୀଙ୍କ ପାଖରେ ଶୋଇଲେ କ'ଣ ସେଇଟା ଗୋଟେ ଅସୁବିଧା ହେଲା, ତାଙ୍କ କୋଳରେ ଶୋଇଛନ୍ତି, କ'ଣ ଅସୁବିଧା ଭୁଲ କଲେ ସିଏ, କିନ୍ତୁ ଭୃଗୁ ଯାଇକି ତାଙ୍କର ପଦାଘାତ କଲେ ତାଙ୍କ ବକ୍ଷଦେଶରେ, ପୁଣି ଛୋଟିଆ କଥା ନୁହଁ, ବକ୍ଷଦେଶରେ ପଦାଘାତ କଲେ, କିନ୍ତୁ ଭଗବାନଙ୍କର କୌଣସି କ୍ରୋଧ ଆସିଲା ନାହିଁ। ଇଏ ହେଉଛନ୍ତି ଭଗବାନ ବିଷ୍ଣୁ, କୌଣସି ଗୁଣର ପ୍ରଭାବ ନାହିଁ ଭଗବାନଙ୍କ ଉପରେ। ତେଣୁ ପରୀକ୍ଷାରେ ପାସ୍ ହୋଇଗଲେ ବିଷ୍ଣୁ, ଆଉ ସବୁ ଫେଲ୍ ହୋଇଗଲେ ବ୍ରହ୍ମା ଶିବ, ଏମାନେ ସବୁ ଫେଲ୍ ହୋଇଗଲେ ପରୀକ୍ଷାରେ। ତେଣୁ ଯାଇକରି ସେ ସରସ୍ୱତୀ ନଦୀ ତଟରେ ଯେଉଁ ମୁନି ଋଷିମାନେ ସବୁ ମିଟିଂ କରିଥିଲେ କିଏ ଶ୍ରେଷ୍ଠ, ସେଇଠି ଯାଇକି ସେ ତାଙ୍କର ଥିଓରି ପେଶ୍ କଲେ, ଡକ୍ଟର ହୋଇଗଲେ, ଡକ୍ଟର ଭୃଗୁ ହୋଇଗଲେ, ସିଏ ଡକ୍ଟରେଟ୍ ପାସ୍ କରିଗଲେ, ସିଏ ଥେସିସ୍ ଦେଲେ, ନାଇଁ ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ, ବ୍ରହ୍ମା ଏବଂ ଶିବଙ୍କ ଉପରେ ଗୁଣର ପ୍ରଭାବ ରହିଛି, କିନ୍ତୁ ବିଷ୍ଣୁଙ୍କ ଉପରେ ଗୁଣର ପ୍ରଭାବ ନାହିଁ। ତେଣୁ ଇଏ ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା, ବିଷ୍ଣୁ ପାଳନ କରୁଛନ୍ତି, ପାଳନ କରିବାକୁ ହେଲେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ସୃଷ୍ଟି ବହୁତ ସହଜରେ କରିପାରିବେ ବା ସଂହାର ବହୁତ ସହଜରେ କରିପାରିବେ, କିନ୍ତୁ ପାଳନ କରିବାଟା ତ ସହଜ ନୁହଁ। ବହୁତ ବହୁତ ପ୍ରକାର ପ୍ରୋବ୍ଲେମ୍ ସବୁ ରହିଛି। ପାଳନ କରିବା ପାଇଁ ହେଲେ ବହୁତ ପ୍ରକାର ସହିବାକୁ ପଡ଼ିବ, ବହୁତ ପ୍ରକାର ଅସୁବିଧା ପରିସ୍ଥିତି ସବୁ ରହିଛି, ତା ଦେହରେ ସବୁ ପାଳନ କରିବେ। ବିଷ୍ଣୁ ପାଳନ କରୁଛନ୍ତି, ରାଜାଙ୍କର ମଧ୍ୟ କର୍ତ୍ତବ୍ୟ ସେଇଟା, ସେ ପାଳନ କରିବେ। ନୃପା ଶବ୍ଦରୁ ଏଇଟା ହେଉଛି ମନୁଷ୍ୟମାନେ ନରମାନଙ୍କୁ ସେ ପାଳନ କରନ୍ତି, ସେ ନୃପା। ତେଣୁ ଏଠି ରୁକ୍ମିଣୀ ଦେବୀ କହୁଛନ୍ତି, ତସ୍ୟାଶୁ ଅଚ୍ୟୁତ ନୃପା ଭବତ ଉପଦିଷ୍ଠା। ଆପଣ ଭବତ, ଆପଣ ଯେଉଁ ଉପଦିଷ୍ଠା ଯେଉଁ ଆଗରୁ କହିଲେ ରାଜାମାନଙ୍କୁ ମୁଁ ବିବାହ କରିଥାନ୍ତି, ମୁଁ ତ ଆପଣଙ୍କୁ କାହିଁକି ବିବାହ କଲି, ମୋର ଭୁଲ ହୋଇଗଲା। ନା ନା, ସେ ରାଜାମାନେ କିଭଳି ନା, ସ୍ତ୍ରୀଣା ଗୃହେଶୁ ଖରଗୋଶ ବିଡ଼ାଳ ଭୃତ୍ୟା। ଯେଉଁ ସ୍ତ୍ରୀ ଲୋକମାନେ ଯେଉଁ କନ୍ୟାମାନେ ତାଙ୍କୁ ବିବାହ ଯେଉଁ ରାଜାମାନଙ୍କୁ ବିବାହ କରୁଛନ୍ତି, ବହୁତ ରାଜାଙ୍କର କନ୍ୟା ରାଣୀ ଅଛନ୍ତି, କିଏ ଗୋଟିଏ ବିବାହ କରୁଛନ୍ତି, କିଏ ଦୁଇଟି ବିବାହ କରୁଛନ୍ତି, କିଏ ତିନୋଟି ବିବାହ କରୁଛନ୍ତି, କିଏ ଲକ୍ଷେ ବିବାହ କରୁଛନ୍ତି, କିଏ କୋଟିଏ ବିବାହ କରୁଛନ୍ତି। ବର୍ଣ୍ଣନା କରାଯାଇଛି ଭାଗବତ ଷଷ୍ଠ ସ୍କନ୍ଧରେ, ଜଣେ ରାଜା ଥିଲେ, ସିଏ ହେଉଛନ୍ତି ସୁରସେନ ଦେଶର ରାଜା। ସୁରସେନ କହିଲେ ମଥୁରା, ମଥୁରା ଦେଶର ରାଜା ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। କିଏ ସେ? ସେ ବିବାହ କରିଥିଲେ ଚିତ୍ରକେତୁ। ଚିତ୍ରକେତୁ ବିବାହ କରିଥିଲେ କୋଟିଏ ରାଣୀ, କୋଟିଏ ରାଣୀଙ୍କୁ କନ୍ୟାଙ୍କୁ, କୋଟିଏ କନ୍ୟାଙ୍କୁ ବିବାହ କରିଥିଲେ। ତାଙ୍କ ରାଣୀ ଥିଲେ କୋଟିଏ, ଗୋଟିଏ ନୁହଁ କି ଦୁଇଟା ନୁହଁ କି ଲକ୍ଷେ ନୁହଁ କି ଶହ ହଜାର ନୁହଁ, ଏକ କୋଟି, ହଜାର ଏକ କୋଟି, ଏତିକି କନ୍ୟାଙ୍କୁ ସେ ବିବାହ କରିଥିଲେ। ଏଇଭଳି ଭାବରେ ରାଜାଙ୍କର ବହୁତ ରହିଛି ଐଶ୍ୱର୍ଯ୍ୟ ରହିଛି, ତେଣୁ ସେ ବିବାହ କରୁଛନ୍ତି। ବୈଦିକ ସଭ୍ୟତାରେ ବୈଦିକ ଭେଦରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଜଣେ ପୁରୁଷ ଲୋକ ଯେ ଗୋଟିଏ ସ୍ତ୍ରୀ ବିବାହ କରିବ ତାହା ନୁହଁ। ବେଦରେ ଆମେ ଏଗୁଡ଼ା ବହୁତ ଥର କହିଛେ, ବେଦରେ ବର୍ଣ୍ଣନା କରାଯାଇଛି ସବୁ ପୁରୁଷ ଲୋକମାନେ ବ୍ରହ୍ମଚାରୀ ରହିବେ ଏବଂ ସବୁ କନ୍ୟାମାନେ ବିବାହ କରିବେ। ଏଇଭଳି ଭାବରେ କଥା ବେଦରେ ରହିଛି, ବେଦକୁ ବୁଝିବା ଏତେ ସହଜ ନୁହଁ। ଏପଟେ କୁହାଯାଉଛି ସବୁ ପୁଅ ପିଲାମାନେ ବିବାହ କରିବେ ନାହିଁ, ପୁଣି ସେପଟେ କୁହାଯାଉଛି ସବୁ ଝିଅ ପିଲାମାନେ ବିବାହ କରିବେ। କେମିତି କାହାକୁ ବିବାହ କରିବେ? କେହି ଯଦି ପୁଅ ପିଲା ବିବାହ ନ ହେବ ତାହେଲେ ଝିଅ ପିଲା କାହାକୁ ବିବାହ କରିବେ? ତାହାର ଅର୍ଥ ହେଉଛି ଯେ ଭାଗବତ ଏଇ ବେଦରେ ବର୍ଣ୍ଣନା କରାଯାଇଛି, ପ୍ରବୃତ୍ତି ଏସା ଭୂତାନାମ ନିବୃତ୍ତି ସ୍ତୁ ମହାଫଳା। ଏଇ ଯେଉଁମାନେ ଗୃହସ୍ଥ ଜୀବନ ଯାପନ କରୁଛନ୍ତି, ଗୃହସ୍ଥ ଧର୍ମ ପାଳନ କରୁଛନ୍ତି, ଏ ପ୍ରବୃତ୍ତି ମାର୍ଗ। ପ୍ରବୃତ୍ତି ମାର୍ଗରେ ସାଧାରଣତଃ ସମସ୍ତଙ୍କର ରହିଛି କ'ଣ, ପ୍ରବୃତ୍ତି ମାର୍ଗରେ ତାଙ୍କ ପ୍ରତି ପ୍ରବୃତ୍ତି ମାର୍ଗ ହିଁ ସେମାନେ ପ୍ରବୃତ୍ତି ମାର୍ଗରେ ରହିବା ପାଇଁ ଚାହାନ୍ତି, ନିବୃତ ମାର୍ଗରେ ସେମାନେ ପ୍ରତୀକ ହୁଅନ୍ତି ନାହିଁ। ସମସ୍ତଙ୍କର ଏ ଗୁଣର ପ୍ରଭାବ ରହିଛି, ତେଣୁ ସେମାନେ ଚାହାନ୍ତି ଏଇଭଳି ବିବାହ ବିବାହ ଇତ୍ୟାଦି କରିକିରି ଘର ସଂସାର କରିବେ। ପ୍ରବୃତ୍ତି ମାର୍ଗ ଅଧିକାଂଶ ହେଉଛନ୍ତି ପ୍ରବୃତ୍ତି ମାର୍ଗୀ, କିନ୍ତୁ ଯେଉଁମାନେ ନିବୃତ୍ତି କୌଣସି ଘର ସଂସାର ଗ୍ରହଣ କରୁନାହାନ୍ତି ସେମାନେ ହେଉଛନ୍ତି ମହାଫଳା ବୋଲି କୁହାଯାଉଛି। ନିବୃତ୍ତି ସ୍ତୁ ମହାଫଳା, ସମସ୍ତେ ନିବୃତ୍ତି ମାର୍ଗକୁ ଆସିପାରିବେ ନାହିଁ, ସମସ୍ତଙ୍କର ପ୍ରବୃତ୍ତି ରହିଛି। ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହୋଇଛନ୍ତୁ ନହି ତତ୍ର ଚୋଦନା ବ୍ୟବସ୍ଥିତ ଦେଶ ବିବାହ ଯଜ୍ଞ ସୁରାଗରେ ଆସୁ ନିବୃତ୍ତି ନିଷ୍ଠା। ଭାଗବତ ବିକାଶ ସ୍କନ୍ଧରେ ନବଯୋଗେନ୍ଦ୍ର ଏ କଥା ରାଜା ନିମିକୁ କହିଛନ୍ତି, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହୋଇଛନ୍ତୁ। ଲୋକମାନଙ୍କର ଏ ବିବାହ ବା ସ୍ତ୍ରୀ ସଙ୍ଗ ଆମିଷ ଭକ୍ଷଣ ଏବଂ ମଦ୍ୟପାନ ବା ନିଶା ନିଶାଦ୍ରବ୍ୟ ସେବନ ଏଇଟା ସମସ୍ତଙ୍କର ରହିଛି, ପ୍ରବୃତ୍ତି ରହିଛି ସମସ୍ତଙ୍କର, ତେଣୁ ତାଙ୍କୁ ଶିଖିବା ପଡ଼ିବ ନାହିଁ। ତୁମେ ଏଭଳି ମଦପାନ କର, ଏଭଳି ଇଏ କର, ଏସବୁ ଶିଖିବାକୁ ପଡ଼ିବ ନାହିଁ, କାରଣ ସମସ୍ତଙ୍କର ସେ ପ୍ରବୃତ୍ତି ରହିଛି। ଗୋଟେ ଛୋଟ ପିଲା ସେ ଜନ୍ମ ହେଲା ମାନେ ସେ ମାଆଙ୍କର ସ୍ତନ୍ୟପାନ କରୁଛି, ଛୋଟ ପିଲା କିଛି ବୁଝିପାରୁନାହିଁ, କିନ୍ତୁ ସେ ମାଆଙ୍କର ସ୍ତନ୍ୟପାନ ଭଗବାନଙ୍କର ବ୍ୟବସ୍ଥା ଏଭଳି ରହିଛି। ତାପରେ ଏଇ ଯେଉଁ ରହିଛନ୍ତି ଟିକେ ଯେତେବେଳେ ବଡ଼ ହୋଇଯାଉଛନ୍ତି ସମସ୍ତଙ୍କର ଏସବୁ ପ୍ରବୃତ୍ତି ରହିଛି, ସ୍ତ୍ରୀ ସଙ୍ଗ କରିବେ ବା ଆମିଷ ଭକ୍ଷଣ କରିବେ ବା ନିଶାପାନ କରିବେ, ସମସ୍ତଙ୍କର ରହିଛି ଏସବୁ ପ୍ରବୃତ୍ତି ରହିଛି, ତେଣୁ ଏଇଟା ଶିଖିବାକୁ ଦରକାର ପଡ଼େ ନାହିଁ। କିନ୍ତୁ ପ୍ରବୃତ୍ତିରେ ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ଜନ୍ତୁ ନହିତ ଚଉଦନା, ଏଇଟା ଶିଖିବା ଦରକାର ନାହିଁ। କିନ୍ତୁ ବ୍ୟବସ୍ଥିତ ଯେସବୁ ବିବାହ କିନ୍ତୁ ଏଥିରୁ ନିବୃତ୍ତ ହେବା ପାଇଁ ବେଦରେ ସବୁ ବର୍ଣ୍ଣନା କରାଯାଇଛି। ଯେଉଁମାନଙ୍କର ରହିଛି କ'ଣ ବିବାହ ସ୍ତ୍ରୀ ସଙ୍ଗ କରିବା ପାଇଁ ଯେଉଁମାନଙ୍କର ପ୍ରବୃତ୍ତି ରହିଛି ସମସ୍ତଙ୍କର ରହିଛି, ପୁରୁଷ ଲୋକମାନଙ୍କର ଏଇଟା ରହିଛି, ଖାଲି ପୁରୁଷ ମନୁଷ୍ୟମାନଙ୍କର ନୁହଁ, ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମସ୍ତଙ୍କର ଏଇଟା ରହିଛି। କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ଗୋଟେ ଉନ୍ନତ ଜନ୍ମ ସେ ପ୍ରାପ୍ତ ହେଉଛି, ତେଣୁ ବେଦରେ ତାଙ୍କୁ ନିର୍ଦ୍ଦେଶ କରାଯାଉଛି କିଭଳି ଭାବରେ ଜଣେ ସ୍ତ୍ରୀ ସଙ୍ଗ କରିବ। ସ୍ତ୍ରୀ ସଙ୍ଗ କରିବାକୁ ହେଲେ ବିବାହ କରିବାକୁ ପଡ଼େ, ବିବାହ ଯଜ୍ଞ, ବିବାହ ଗୋଟେ ଯଜ୍ଞ, ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବେ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଧର୍ମ ଅଭିବୃଦ୍ଧ ଧର୍ମ ଅଭିବୃଦ୍ଧ ଭୂତେଷୁ କାମସି ଭରତର୍ଷଭ। ଜଣେ ପୁରୁଷ ଯେତେବେଳେ ତା ସ୍ତ୍ରୀଙ୍କର ସଙ୍ଗ କରୁଛନ୍ତି, ଏଇ ଧର୍ମ କାର୍ଯ୍ୟ, ଏଇଟା ଧାର୍ମିକ ସଙ୍ଗ, ତେଣୁ ଭଗବାନ କହୁଛନ୍ତି ମୁଁ ସେଇଟା ଧର୍ମ ଅଭିବୃଦ୍ଧ ଭୂତେଷୁ କାମସି ଭରତର୍ଷଭ। କିନ୍ତୁ ସେଥିପାଇଁ ଆମର ଇସ୍କନରେ ମନା କରାଯାଇଛି ଅବୈଧ ସ୍ତ୍ରୀ ସଙ୍ଗ କରିବା ପାଇଁ ମନା କରାଯାଇଛି, ବୈଧ ସ୍ତ୍ରୀ ସଙ୍ଗ ମନା କରାଯାଏ ନାହିଁ, କାରଣ ଏଇଟା ଧର୍ମ, ଏଇଟା ଧର୍ମ। ଭଗବାନ ମଧ୍ୟ କହୁଛନ୍ତି ମୁଁ ସେଇଠି ରହିଛି, ଧର୍ମ ଅଭିବୃଦ୍ଧ ଭୂତ ଏସବୁ କାମ ସେ ଭରତର୍ଷଭ। ତେଣୁ ବେଦରେ ବର୍ଣ୍ଣନା କରାଯାଇଛି ଜଣେ ଅବୈଧ ସ୍ତ୍ରୀ ସଙ୍ଗ କର ନାହିଁ, ସ୍ତ୍ରୀ ସଙ୍ଘ ବିବାହ ମାଧ୍ୟମରେ ସ୍ତ୍ରୀ ସଙ୍ଗ କରିବ ବା ପୁତ୍ର ସନ୍ତାନ ଉତ୍ପନ୍ନ ପାଇଁ ସେ ସ୍ତ୍ରୀ ସଙ୍ଗ କରିବ, ଏଇଟା ହେଉଛି ବୈଧ ଧର୍ମ, ଏଇଟା ହେଉଛି ଧର୍ମ। କିନ୍ତୁ ଲୋକମାନେ ଏସବୁ କିଛି ମାନୁନାହାନ୍ତି, ତେଣୁ ବେଦରେ ନିର୍ଦ୍ଦେଶ କରାଯାଉଛି ବିବାହ କରିକି ସ୍ତ୍ରୀ ସଙ୍ଗ କର, ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମାଜରେ ଏସବୁ ବିବାହ ବ୍ୟବସ୍ଥା ନାହିଁ। କିନ୍ତୁ ମନୁଷ୍ୟ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ମନୁଷ୍ୟ ପାଇଁ ଏଇସବୁ ବେଦବିଧି ସବୁ ରହିଛି, ବେଦବିଧି ରହିଛି, ଏଇ ହେଉଛି ପ୍ରବୃତ୍ତି, ପ୍ରବୃତ୍ତି ରହିଛି। କିନ୍ତୁ ବିବାହ ମାଧ୍ୟମରେ ଜଣେ କୋଟିଏ ବିବାହ କରନ୍ତୁ, ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବେ, ଚିତ୍ରକେତୁ ବିବାହ କରିଥିଲେ, କୋଟିଏ ରାଣୀଙ୍କୁ ବିବାହ ଗ୍ରହଣ କରିଥିଲେ, କୋଟିଏ କନ୍ୟାଙ୍କୁ ବିବାହ କରିଥିଲେ। ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କୋଟିଏ ରାଣୀ ବିବାହ କଲେ କିନ୍ତୁ ତାଙ୍କର ଗୋଟିଏ ପୁତ୍ର ମଧ୍ୟ ହେଲେ ନାହିଁ, ଏଭଳି ଭାବରେ ଅବସ୍ଥା ହୋଇଗଲା। ଗୋଟିଏ ରାଣୀ ବିବାହ କଲେ, ଗୋଟିଏ ପୁଅ ପାଇବା ପାଇଁ ସେ ଗୋଟିଏ ଗୋଟିଏ କରିକିରି ଏଭଳି କୋଟିଏ ରାଣୀକି ବିବାହ କରିଗଲେ, କିନ୍ତୁ ତାଙ୍କର ଗୋଟିଏ ମଧ୍ୟ ପୁଅ ହେଲା ନାହିଁ, ପୁତ୍ର ପୁଅ ବା କନ୍ୟା କିଛି ହେଲେ ନାହିଁ। ଏହିସବୁ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆସିଥିଲେ ଅଙ୍ଗିରା ଋଷି ଆସିଲେ, ଅଙ୍ଗିରା ଋଷି ଆସିଥିଲେ ତାଙ୍କୁ କ'ଣ ବ୍ରହ୍ମ ବିଦ୍ୟା ପ୍ରଦାନ କରିବା ପାଇଁ। ମୁନି ଋଷିମାନେ ଯେଉଁ ଆସନ୍ତି, ସାଧୁମାନେ ଯେଉଁ ଯାଆନ୍ତି, ଏ ଯେଉଁ ଜ୍ଞାନ ଉପଦେଶ ଦିଅନ୍ତି, ସେମାନେ କହନ୍ତି ନାହିଁ ତୁମେ ଏ ଗୃହସ୍ଥ ଆସନରେ ରହିକି ରୁହ, ସେମାନେ କହିବେ ସମୟ ହେଲେ, ଉପଯୁକ୍ତ ସମୟ ହେଲେ ଗୃହସ୍ଥ ଆଶ୍ରମରୁ କ'ଣ ନିଅ, ସନ୍ୟାସ ଗ୍ରହଣ କର। ତେଣୁ ସେ ଜ୍ଞାନ ପ୍ରଦାନ କରିବା ପାଇଁ ଆସିଥିଲେ ଅଙ୍ଗିରା ଋଷିଙ୍କୁ, କିନ୍ତୁ ସିଏ ତାଙ୍କର ଗୃହସ୍ଥ ଆଶ୍ରମରେ ବହୁତ ରୁଚି ରହିଛି, ତେଣୁ ଆଉ କ'ଣ ଜ୍ଞାନ ପ୍ରଦାନ କରିବେ ସିଏ ଋଷି, ଏ ଯେଉଁ ରାଜା କ'ଣ ସୁର କ'ଣ ଚିତ୍ରକେତୁ ସୁରସେନ ଦାସର ରାଜା, ମଥୁରାର ରାଜା, ସମଗ୍ର ପୃଥିବୀର ସମ୍ରାଟ ଥିଲେ। ତେଣୁ ସେ ଅଙ୍ଗିରାଙ୍କ ପାଖରେ କାନ୍ଦିବା ପାଇଁ ଆରମ୍ଭ କଲେ, ମୋର ଗୋଟିଏ ହେଲେ ପୁଅ ନାହିଁ, ମୋତେ ଗୋଟେ ପୁଅ ବ୍ୟବସ୍ଥା କରନ୍ତୁ, ଏଭଳି ଭାବରେ କହିଲେ। ଆଉ ଅଙ୍ଗିରା ଋଷି କ'ଣ ତାଙ୍କୁ ଜ୍ଞାନ ଦେବେ, ଭଗବାନଙ୍କ ଭଜନ କର, ଏଇସବୁ ଜିନିଷ ତ୍ୟାଗ କର, ଗୃହ ସଂସାର ତ୍ୟାଗ କର, ସମୟ ହୋଇଗଲା ବର୍ତ୍ତମାନ, କିନ୍ତୁ ସେ ଶୁଣିଲେ ନାହିଁ, ପୁତ୍ର ପାଇଁ ପାଗଳ। ତେଣୁ ଅଙ୍ଗିରା ଋଷି ବ୍ୟବସ୍ଥା କଲେ, ଗୋଟେ ଯଜ୍ଞ କଲେ, ଯଜ୍ଞ ମାଧ୍ୟମରେ ଚାରୁ ପ୍ରଦାନ କଲେ ତାଙ୍କର କୋଟିଏ ରାଣୀ ଭିତରେ ଯେଉଁ ଗୋଟେ ଜ୍ୟେଷ୍ଠ ରାଣୀ ଶ୍ରୁତକୀର୍ତ୍ତି ନା କ'ଣ ତାଙ୍କ ନା ତୃତୀୟ ଦ୍ୱିତୀୟ ନା କ'ଣ ତୃତୀୟ ଦ୍ୱିତୀୟ ତାଙ୍କୁ ପ୍ରଦାନ କଲେ, ତେଣୁ ତାଙ୍କର ଗୋଟେ ପୁତ୍ର ସନ୍ତାନ ଯାହାତ ହେଲା, ତାହାର ନାମ ରହିଲା ହର୍ଷଶୋକ। ଏ ବହୁତ ବିରାଟ ପ୍ରସଙ୍ଗ ରହିଛି, ଆମେ କାଲି ସଂକ୍ଷେପରେ କହୁଛେ ହର୍ଷଶୋକ, କାରଣ ଅଙ୍ଗିରା ଋଷି କହିଥିଲେ ତୁମେ ପୁତ୍ର ଯାହାତ କଲେ ତୁମକୁ ଆନନ୍ଦ ପାଇବ, ପୁଣି ଦୁଃଖ ମଧ୍ୟ ପାଇବ, ତେଣୁ ତାଙ୍କର ନାମ ରଖାହେଇଥିଲା ହର୍ଷଶୋକ। ତେଣୁ ସେ ଯେଉଁ ପୁତ୍ର ଯାହାତ ହେଲେ କ୍ଷତି ଆନନ୍ଦ ରାଜାଙ୍କର, ଏବଂ ଯେଉଁ ରାଣୀଙ୍କର ସେ କନ୍ୟା ଯାହାତ ହେଲେ, ଏ ସେ ପୁତ୍ର ଯାହାତ ହେଲେ ସେ କନ୍ୟା ରାଣୀଙ୍କର ମଧ୍ୟ କେତେ ଆନନ୍ଦ। କିନ୍ତୁ ଅନ୍ୟ ଯେଉଁ ରହିଥିଲେ 99,999,000 ରାଣୀ, ତାଙ୍କର ଈର୍ଷା ଆସିଗଲା, ତାଙ୍କର ଆନନ୍ଦ ହେଲା ନାହିଁ, ତାଙ୍କର କ୍ରୋଧ ଆସିଗଲା, କାହିଁକିନା ରାଜା କେବଳ ସେ ରାଣୀକୁ ଭଲ ପାଇଲେ, ଆଉ କାହାକୁ ପଚାରିଲେ ନାହିଁ। ତେଣୁ ଏଇଭଳି ଭାବରେ ଅନ୍ୟ ରାଣୀମାନେ ମିଶିକରି ଗୋଟେ ଇଷ୍ଟଗୋଷ୍ଠୀ କରିକିରି ସେ ପିଲାକୁ ବିଷ ଦେଇକି ମାରିଦେଲେ, ସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ତ ତାପରେ ଯେତେବେଳେ ସେ ପୁତ୍ର ମୃତ୍ୟୁବରଣ କଲା, ସେତେବେଳେ ସମସ୍ତେ କାନ୍ଦିବା ପାଇଁ ଆରମ୍ଭ କଲେ। ତା ମା' ତ କାନ୍ଦିବ ନିଶ୍ଚିନ୍ତ ଭାବରେ, ପିତା ମଧ୍ୟ କାନ୍ଦିବ, ରାଜା ମଧ୍ୟ କାନ୍ଦିବେ, କିନ୍ତୁ ଇଏ ଯେଉଁ ରହିଛନ୍ତି ରାଣୀମାନେ ଯେ ବିଷ ପ୍ରଦାନ କରିଥିଲେ ସେମାନେ ମଧ୍ୟ କାନ୍ଦିଲେ, ବାହାନା କରି କାନ୍ଦିଲେ, ବାହାନା କରି କାନ୍ଦିଲେ, ମନରେ ବହୁତ ଖୁସି, ମନରେ ବହୁତ ଆନନ୍ଦ, କିନ୍ତୁ ବାହାରକୁ କାନ୍ଦୁଛନ୍ତି ପୁଅ ମରିଗଲା ବୋଲି। ତେଣୁ ପୁଣି ଆସିଲେ ଅଙ୍ଗିରା ଋଷି ଏବଂ ନାରଦ ମୁନି ଦୁଇ ଜଣ ଆସିଲେ। ଏହିସବୁ କଥା ବର୍ଣ୍ଣନା କରାଯାଇ ଷଷ୍ଠ ସ୍କନ୍ଦରେ। ସେ ପିଲାକୁ ବଞ୍ଚାଇ ଦେଲେ ନାରଦ ମୁନି, ସେ ପିଲାକୁ ବଞ୍ଚାଇ ଦେଇକରି ତା ମାଧ୍ୟମରେ ଜ୍ଞାନ ପ୍ରଦାନ କଲେ ଚିତ୍ରକେତୁଙ୍କୁ। ସେ ମାଧ୍ୟମରେ, ସେ ପିଲା ମାଧ୍ୟମରେ ଜ୍ଞାନ ପ୍ରଦାନ କଲେ, ବଞ୍ଚାଇ ଦେଲେ। ସେ ମୃତ୍ୟୁବରଣ କରିଥିଲା ସେ ପିଲା, ତେଣୁ ଏଭଳି ଭାବରେ ସେ ପିଲା ଜ୍ଞାନ ଦେଲା ତାଙ୍କ ପିତାମାତାଙ୍କୁ। କହିଲେ ମୋର କେଉଁ କିଏ ପିତା କିଏ ମାତା, ମୁଁ ଏଇଭଳି ଭାବରେ ବିଭିନ୍ନ ମାତୃକୁ କ୍ଷୀର ଆସୁଛି, ବହୁତ ପ୍ରକାର ମୋର ଜୀବନ ମୁଁ ପ୍ରାପ୍ତ ହୋଇଛି, ଅନେକ ମୋର ପିତା ହୋଇଛନ୍ତି, ଅନେକ ମୋର ମାତା ହୋଇଛନ୍ତି, ଇଏ ମଧ୍ୟ ମୋର କେବେ ସେ ପୁତ୍ର ଥିଲେ, ମୁଁ ମଧ୍ୟ ବର୍ତ୍ତମାନ ସିଏ ମୋର ପିତା ମାତା ହୋଇଛନ୍ତି, ବା ଇଏ ମୋର କେବେ ଶତ୍ରୁ ଥିଲେ, ମୁଁ ବର୍ତ୍ତମାନ ତାଙ୍କ ପୁତ୍ର ହୋଇଛି, ତାଙ୍କୁ ସେଥିପାଇଁ ଦୁଃଖ ଦେଉଛି ଏତେ। ଏଇଭଳି ଭାବରେ ଯେତେବେଳେ ଜ୍ଞାନ ପ୍ରଦାନ କଲେ ସେତେବେଳେ ତାଙ୍କର ବୈରାଗ୍ୟ ଆସିଲା। ଏ ଭୌତିକ ଜଗତରୁ ବୈରାଗ୍ୟ ଆସିବାଟା ଏତେ ସହଜ ନୁହଁ, ସହଜ ବସ୍ତୁ ନୁହଁ। ଆମେ ଦେଖୁଛେ ବର୍ତ୍ତମାନର ପରିସ୍ଥିତିରେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଶାସନ ଦାୟିତ୍ୱରେ ଅଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ସେ ତ୍ୟାଗ କରିପାରୁନାହାନ୍ତି, ପଲିଟିକାଲ ଇଏକୁ ଛାଡ଼ିପାରୁନାହାନ୍ତି, ପଲିଟିକାଲ ଲିଙ୍କକୁ ଛାଡ଼ିପାରୁନାହାନ୍ତି ମୃତ୍ୟୁ ପର୍ଯ୍ୟନ୍ତ। ଆମେ ସେ ଗତକାଲି କହିଥିଲେ ବୋଧେ, ପ୍ରଭୁପାଦ ମହାରାଜ ଗୋଟେ ଚିଠି ଲେଖିଥିଲେ ମହାତ୍ମା ଗାନ୍ଧୀକୁ, ବର୍ତ୍ତମାନ ତୁମର ସାରା ଭାରତବର୍ଷରେ ଆପଣଙ୍କର ଯଶ ରହିଛି, ସେମାନେ ଲୋକମାନେ ଆପଣଙ୍କୁ ମାନୁଛନ୍ତି, ଆପଣ ବର୍ତ୍ତମାନ ଏ ରାଜନୀତିରୁ ବିଦାୟ ନେଇକରି ଭଗବାନ କଥା ପ୍ରଚାର କରନ୍ତୁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ମହାତ୍ମା ଗାନ୍ଧୀ ଶୁଣିଲେ ନାହିଁ, ଅନ୍ତିମରେ ସେ ଯେଉଁ କ'ଣ ତାଙ୍କ ନା ଏ ଯେଉଁ ନାଥୁରାମ ଗଡ଼ସେ ତାଙ୍କୁ ମର୍ଡ଼ର କଲେ, ଗୁଳି ମାରିଦେଲେ। ଏଇଭଳି ଭାବରେ କଥା ରହିଛି, ତେଣୁ ବୈରାଗ ଆସିବା ଏତେ ସହଜ ନୁହଁ, କିନ୍ତୁ ଯେ ପୁତ୍ର ମୁଖରୁ ଜ୍ଞାନ ପ୍ରାପ୍ତ ହେଲେ ସେତେବେଳେ ତାଙ୍କର ବୈରାଗ୍ୟ ଆସିଲା, ସବୁ ଛାଡ଼ି ଛୁଡ଼ିକି ସେ ପଳାଇଗଲେ, ଭଗବାନଙ୍କ ଅନ୍ୱେଷଣରେ ଗଲେ। ନାରଦ ମୁନି ଏଭଳି ଭାବରେ ମନ୍ତ୍ର ତାଙ୍କୁ ପ୍ରଦାନ କରିଥିଲେ, ଓଂ ନମସ୍ତୁ ଭ୍ୟଂ ଭଗବତେ ବାସୁଦେବାୟ ଧିମହି ପ୍ରଦ୍ୟୁମ୍ନ ଅନୁରୁଦ୍ଧାୟ ନମ ସଂକର୍ଷଣାୟ ଚ। ଏ ଯେଉଁ ଭଗବାନ ଚତୁର୍ଭୁଜ ଏଇ ମନ୍ତ୍ରକୁ ପ୍ରଦାନ କରିଥିଲେ, ଏଇ ମନ୍ତ୍ର ପାଠ କରିକରି ସାତ ଦିନରେ ସେ ଭଗବାନଙ୍କ ଦର୍ଶନ କଲେ। ଏସବୁ କଥା ଷଷ୍ଠ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଭଗବାନ ଶଙ୍କର୍ଷଣଙ୍କର ଯେତେବେଳେ ଦର୍ଶନ କଲେ ସେତେବେଳେ ଭଗବାନ ତାଙ୍କୁ ବିଦ୍ୟାଧର୍ମମାନଙ୍କର ମୁଖ୍ୟ କରିଦେଲେ ଏବଂ ତାଙ୍କୁ ଗୋଟେ ପ୍ରଦାନ କଲେ, ବିମାନ ପ୍ରଦାନ କଲେ, ଯେଉଁ ବିମାନରେ ସେ ଭଗବାନଙ୍କୁ ଗୁଣଗାନ କରି ବିଦ୍ୟାଧରୀମାନଙ୍କ ସହିତ ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଥିଲେ, ଭଗବାନ ଗୁଣଗାନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ଗୁଣଗାନ କରୁଥିଲେ। ଗୁଣଗାନ କରି ଆସି ପହଞ୍ଚିଗଲେ କୈଳାସ ପର୍ବତରେ, ଆସି ପହଞ୍ଚିଗଲେ ଦେଖିଲେ ଶିବଜୀ କୈଳାସ ପର୍ବତରେ ଗୋଟେ ଭାଗବତ ବର୍ଣ୍ଣନା କରାଯାଇଛି ସବୁ କଥା, ଗୋଟେ ବଟବୃକ୍ଷ ରହିଛି ଯେଉଁଟା ହେଉଛି 100 ଯୋଜନ ବିସ୍ତୃତ, 100 ଯୋଜନ କହିଲେ 800 ମାଇଲ 1200 କିଲୋମିଟର, ଏତିକି ହେଉଛି ସେ ବରଗଛର ବିସ୍ତାର ରହିଛି ଏତିକି, ଏବଂ ଉଚ୍ଚତା ହେଉଛି 75 ଯୋଜନ, ଏସବୁ ରହି ବର୍ଣ୍ଣନା କରାଯାଇଛି। ଏବଂ ଏତେ ବିରାଟ ବଡ଼ ବଟବୃକ୍ଷ, ତା ଦେହରେ ଗୋଟିଏ ବି ପକ୍ଷୀର ବସା ନାହିଁ, ଶିବଜୀଙ୍କର ଏଭଳି ରହିଛି ତାପ ନିର୍ନିଡ ତାପ ବର୍ଜିତ ବୋଲି ବର୍ଣ୍ଣନା କରାଯାଇଛି। ଖରାଦିନେ ସେଠି ଥଣ୍ଡା ଲାଗିବ ଏବଂ ଶୀତ ଦିନେ ସେଠି ଗରମ ଲାଗିବ, ଏଭଳି ସ୍ଥାନ ସେଇଠି ରହି ଶିବଜୀ ସବୁବେଳେ ଭଗବାନଙ୍କର ଗୁଣଗାନ କରନ୍ତି। ଶିବଜୀ ଭଗବାନ କଥା ଚାଲିଥାଏ ତାଙ୍କର ସବୁ ସକାଳଠୁ, ଆମର ଘଣ୍ଟାଟେ ଭାଗବତ କଥା ରହୁଛି ସେଇଟା ଶୁଣିବା ପାଇଁ ଲୋକମାନେ କେହି କାହାର ଆଗ୍ରହ ନାହିଁ, କିନ୍ତୁ ସେଠି ଶିବଜୀ ଯେତେବେଳେ ଭଗବାନ କଥା କହୁଛନ୍ତି ନନ୍ଷ୍ଟପ୍ କଥା ଚାଲିଛି ତାଙ୍କର, ଏବଂ ମୁନି ଋଷିମାନେ ସବୁ ଆସି ଶ୍ରବଣ କରୁଛନ୍ତି, ଚାରିକୁମାର ସନକ ସନାତନ ନାରଦ ମୁନି ଇତ୍ୟାଦି ସବୁ ଯାଇକି ସେଠି ଭଗବାନ କଥା ଶ୍ରବଣ କରନ୍ତି। ଶିବଜୀ ସବୁବେଳେ ଏଭଳି ଭାବରେ ଭଗବାନଙ୍କୁ ଗୁଣଗାନରେ ମତ ହେଇକି ରହିଛନ୍ତି ଶିବଜୀ। ଏବଂ ସେତେବେଳେ ଯେଉଁ ସେଠି ଯାଇ ପହଞ୍ଚିଗଲେ ରାଜା ଚିତ୍ରକେତୁ ସେତେବେଳେ ସିଏ କ'ଣ ବିଦ୍ୟାଧର ମାନଙ୍କର ମୁଖ୍ୟ ହୋଇକିରି ଯାଇକିରି ସେଠି ସେଠି ପହଞ୍ଚିଗଲେ ସିଏ ମଧ୍ୟ ତାଙ୍କ ପାଖରେ ବହୁତ ବିଦ୍ୟାଧରୀ ସ୍ତ୍ରୀ ଲୋକମାନେ ସବୁ ସେଠି ଥିଲେ, କିନ୍ତୁ ତଥାପି ସିଏ ଶିବଜୀଙ୍କୁ ବହୁତ ପ୍ରକାର ଅପମାନ ଭଳିଆ କଥା କହିଦେଲେ। ଇଏ ବହୁତ ବଡ଼ କଥା ପ୍ରସଙ୍ଗ ରହିଛି। କହିଲେ ଦେଖ ଇଏ ଜଣେ ଧାର୍ମିକ ନେତା ଏଭଳି ଭାବରେ କୋଳ ସ୍ତ୍ରୀରେ କୋଳରେ ସ୍ତ୍ରୀକୁ ବସେଇକିରି ଧର୍ମ ଜ୍ଞାନ ଉପଦେଶ ଦେଉଛନ୍ତି। ଏସବୁ ଏଇ ଲୋକଗୁରୁ ସାକ୍ଷାତ ଇଏ ହେଉଛନ୍ତି ଲୋକଗୁରୁ, ଧର୍ମ ଶିକ୍ଷା ଦେଉଛନ୍ତି, ପତ୍ନୀକୁ ନିଜ କୋଳରେ ରଖିଛନ୍ତି। ଇଏ ଏଭଳି ଭାବରେ ହସିକିରି କହିଲେ। ସାଧାରଣ ଲୋକମାନେ ମଧ୍ୟ ବା ପବ୍ଲିକଲି ଏଭଳି ଭାବରେ କରିବେ ନାହିଁ, ଲଜ୍ଜା ରହିବ, କିନ୍ତୁ ତାଙ୍କର ଲଜ୍ଜା ନାହିଁ, ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ଥିଲା। ଯେତେବେଳେ ଶୁଣିଦେଲେ ଏ କଥା ଶିବଜୀ, ତାଙ୍କର ସେତେବେଳେ କ୍ରୋଧ ଆସିଲା ନାହିଁ, ବରଂ ସେ ମୁର୍କି ମୁର୍କି ହସୁଥିଲେ ଶିବଜୀ। କାରଣ ଶିବଜୀ ଜାଣିଛନ୍ତି ଇଏ ଯେଉଁ କହୁଛନ୍ତି ଗୁରୁଭାଇ, ତାଙ୍କର ଗୁରୁଭାଇ ତାଙ୍କର ସେ ଥଟ୍ଟାରେ ଏ କଥା କହୁଛନ୍ତି, ସେଇଟା ବୁଝିପାରିଲେ ସିଏ। ତେଣୁ ଶିବଜୀ ମୁର୍କି ମୁର୍କି ହସୁଥିଲେ, କିନ୍ତୁ ପାର୍ବତୀଙ୍କର କ୍ରୋଧ ଆସିଗଲା। ଏଭଳି ଭାବେ କ୍ରୋଧ ଆସିଲା, ତାଙ୍କୁ ଅଭିଶାପ ଦେଇଦେଲେ, ଅଭିଶାପ ଦେଇଦେଲେ, କହିଲେ ଆମେ ଏ ଯେଉଁ ଶିବଜୀଙ୍କ ପାଖରେ ମୁଁ ଯେଉଁ ବସିଲି ଏଇଟା ବହୁତ ବଡ଼ ଅଧର୍ମ, ଏଇଟା ଅନ୍ୟମାନେ କେହି ଜାଣିପାରିଲେ ନାହିଁ। ବ୍ରହ୍ମା ବା ଅନ୍ୟମାନେ ମୁନି ଋଷିମାନେ ଏଠି ସବୁ ବସିଛନ୍ତି, କେହି ଜାଣିପାରୁନାହାନ୍ତି, ତମେ ଆସିଲ ଆମକୁ ଶାସନ କରିବା ପାଇଁ। ଏଇଭଳି ଭାବେ କହି ତାଙ୍କୁ ଅଭିଶାପ ଦେଇଦେଲେ, ଯାହା ହଉ ତୁମେ ଅସୁରଯୋନି ପ୍ରାପ୍ତ ହୁଅ। ଏଇଭଳି ଭାବରେ ତାଙ୍କୁ ଅଭିଶାପ ଦେଇଦେଲେ ପାର୍ବତୀ। ଯେତେବେଳେ ଅଭିଶାପ ଦେଇଦେଲେ ସେତେବେଳେ ସେ ଯେଉଁ ଚିତ୍ରକେତୁ ସିଏ ତାଙ୍କର କୌଣସି ପ୍ରତିକ୍ରିୟା ହେଲା ନାହିଁ, ବହୁତ ତାଙ୍କର କୌଣସି କ'ଣ ତାଙ୍କର କ୍ରୋଧ ହେଲା ନାହିଁ ବା ଭୟ ହେଲା ନାହିଁ ବା ଅନୁଶୋଚନା କଲେ ନାହିଁ ସିଏ। ଏଇସବୁ ବହୁତ ବଡ଼ ପ୍ରସଙ୍ଗ ରହିଛି। ସେ ଜାଣିଲେ ଇଏ ମୋର ଭାଗ୍ୟରେ ରହିଛି, ଏଭଳି ଭାବରେ ଗ୍ରହଣ କଲେ। ସେ ଯେଉଁ ଅଭିଶାପ ଦେଲେ ସେଇଟାକୁ ଗ୍ରହଣ କରିଦେଲେ, ବିନା ଆପତ୍ତିରେ ଗ୍ରହଣ କରିଦେଲେ। ଏବଂ ସେ ଚାହିଁଥିଲେ, ତାଙ୍କର ମଧ୍ୟ ଶଙ୍କର୍ଷଣଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ସେ ଚାହିଁଥିଲେ ମଧ୍ୟ ପାର୍ବତୀଙ୍କ ଅଭିଶାପ ଦେଇପାରିଥାନ୍ତେ, କିନ୍ତୁ ସିଏ ସେଇଟାକୁ ସହିନେଲେ, ସହିନେଲେ। ଏସବୁ ବହୁତ ବଡ଼ ପ୍ରସଙ୍ଗ ରହିଛି। ଆମର କହିବାର ଉଦ୍ଦେଶ୍ୟ ଥିଲା ପ୍ରସଙ୍ଗକ୍ରମେ ଯେ ଶିବଜୀ କହୁଛନ୍ତି ଭକ୍ତଙ୍କର କିଭଳି ଭାବ ସ୍ଥିତି, ସେ କହୁଛନ୍ତି ନାରାୟଣ ପରାସର୍ବେ ନ କୁତସ୍ତନ ବିଭ୍ୟତି ସ୍ୱର୍ଗାପବର୍ଗ ନରକେ ସବୁ ତୁଲ୍ୟାର୍ଥ ଦର୍ଶନ। ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ କୌଣସି ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ, ନ କୁତସ୍ତନ ବା ଭୟ କରନ୍ତି ନାହିଁ। ସ୍ୱର୍ଗ ହଉ ବା ଚିତ୍ଜଗତ ହଉ ବା ନରକ ହଉ, ସବୁ ପରିସ୍ଥିତିରେ ତୁଲ୍ୟାର୍ଥ ଦର୍ଶନ, ସବୁ ତାଙ୍କୁ ଏକାଭଳି ଲାଗେ। ଏଇଭଳି ଭାବରେ ଶିବଜୀ କହିଲେ। ଏଇସବୁ କଥା ପ୍ରସଙ୍ଗ ରହିଛି। ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏ ଯେଉଁ ପ୍ରବୃତ୍ତି ମାର୍ଗ ରହିଛି, ପ୍ରବୃତ୍ତି ମାର୍ଗ ପାଇଁ ସେଥିପାଇଁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି। ଲୋକେ ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବେ, ଏବଂ ସେହିଭଳି ଭାବରେ ବିବାହ ଯଜ୍ଞ, ଯଜ୍ଞ ମାଧ୍ୟମରେ ଆମିଷ ଭକ୍ଷଣ କରିବେ ବା ଆମିଷ ଯେଉଁ ରହିଛି ଆମିଷ ଭକ୍ଷଣ କରୁଛନ୍ତି, ଯାହା ଶ୍ରୀ ସୀତାରାମ ହନୁମାନ ଯେଉଁ କି ଯେଉଁ ଲୋକମାନେ ଓଡ଼ିଶାର ଲୋକମାନେ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ବନ୍ଦ କରିଯାଇଥିଲେ, କାର୍ତ୍ତିକ ମାସ ପୂର୍ବରୁ ଛାଡ଼ ଖାଇ ଆରମ୍ଭ କରିଦେଲେ, ଛାଡ଼ ଖାଇ ଆରମ୍ଭ କରିଦେଲେ, କାର୍ତ୍ତିକ ମାସରେ ଜୀବ ହତ୍ୟା କଲେ ପାପ ଆଉ ଅନ୍ୟ ମାସରେ ଜୀବ ହତ୍ୟା କଲେ ପୁଣ୍ୟ, ଏଭଳି ଭାବ ଏଭଳି ରହିଛି ପ୍ରବୃତ୍ତି ରହିଛି। ତେଣୁ ଲୋକମାନଙ୍କର ଯେଉଁ ଆମିଷ ଭକ୍ଷଣ ପ୍ରବୃତ୍ତି ରହିଛି, ସେଥିପାଇଁ ବେଦରେ ବର୍ଣ୍ଣନା କରାଯାଇଛି କିଭଳି ଜଣେ ଆମିଷ ଭକ୍ଷଣ କରିବ। ବେଦରେ ଏଇ କ'ଣ ପଶୁବଳୀର ବ୍ୟବସ୍ଥା ରହିଛି। ଏ ଯେଉଁ ଅମାବାସ୍ୟା ରାତ୍ରିରେ, ରାତ୍ରି ଅଧରେ, ମଧ୍ୟରାତ୍ରିରେ କାଳୀଙ୍କ ପାଖରେ ଗୋଟେ ଜୀବକୁ ବଳି ଦେଇକରି, ଗୋଟେ ପଶୁକୁ ବଳି ଦେଇକରି ସେ ମାଂସକୁ ସେମାନେ ଖାଇପାରିବେ। ଇଏ ହେଉଛି ବେଦ ବିଧି ଅନୁସାରେ ଜଣେ ଏଇଭଳି ଭାବରେ ମାଂସ ଗ୍ରହଣ କରିପାରିବେ, ଆମିଷ ଭକ୍ଷଣ କରିପାରିବେ। କିନ୍ତୁ ବେଦରେ ଏ ଯେଉଁ ବିଧି ରହିଛି ଏଇଟାକୁ ଲୋକମାନେ ବୁଝିପାରିବେ ନାହିଁ। ସେମାନେ କହିବେ ବ୍ୟାସଦେବ ଭଳି ବ୍ୟକ୍ତି, ଭଗବାନଙ୍କ ଅବତାର, ସେ କହୁଛନ୍ତି ମାଂସ ଖାଇପାରିବ ତୁମେ, ଆଉ ତୁ ଆମେ ଇଏ କ'ଣ ମାଂସ ବନ୍ଦ କରିବା କାହିଁ କଥା କିଏ କହୁଛି, ଏଇଭଳି ଭାବରେ ସେମାନେ କହିବେ। ମୋତେ ଜଣେ ପ୍ରଶ୍ନ ପଚାରିଥିଲେ ଯେ ଭଗବତ ଗୀତାରେ କେଉଁଠି ମନା କରାଯାଇଛି ମାଂସ ଖାଇବା ପାଇଁ, ମାଛ ମାଂସ ଖାଇବା ପାଇଁ କେଉଁଠି ମନା କରାଯାଇଛି? ଗୀତାର ଅର୍ଥ କ'ଣ ସେ ବୁଝିଛନ୍ତି? ସେଇଭଳିଆ ପଚାରିଲେ କ'ଣ କହିବା ତାଙ୍କୁ? ତେଣୁ ଏଇ ଯେଉଁ ଆମିଷ ଯେଉଁ ରହିଛି ପ୍ରବୃତ୍ତି ରହିଛି ଆମିଷ ଭକ୍ଷଣ ପାଇଁ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଜଣେ ହଠାତ୍ କିରି ବନ୍ଦ କରିପାରିବ ନାହିଁ, ତେଣୁ ଆସ୍ତେ ଆସ୍ତେ ବନ୍ଦ କରିବା ପାଇଁ ସେ ବ୍ୟବସ୍ଥା କରାଯାଇଛି। ମାସକୁ ଥରେ ସବୁ କନସେସନ୍ ଦିଆଯାଇଛି, କିନ୍ତୁ ଲୋକମାନେ ତା'ର ଅର୍ଥକୁ ବୁଝିପାରିବେ ନାହିଁ। ସେମାନେ ବେଦର ଦୁଆଇ ଦେଇକି ଯଥେଚ୍ଛ ଭାବରେ ପଶୁ ଭଳି କରିବେ। ତେଣୁକରି ଭଗବାନଙ୍କ ଜଣେ ଅବତାର ଆସିଲେ ବୁଦ୍ଧଦେବ, ନିନ୍ଦସି ଯଜ୍ଞ ବିଧେର ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁଘାତମ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ବୁଦ୍ଧ ଭଗବାନ ଜଣେ ଅବତାର, ଏବଂ ବୁଦ୍ଧଙ୍କ ପରେ କଳ୍କି ଆସିବେ, କଳ୍କି ଆସିବେ, ଏବଂ କଳ୍କି ଏଇଠି ଆସିବେ, ସମ୍ବଲପୁରରୁ ଆସିବେ। କଳ୍କି 400,000 ବର୍ଷ ପରେ ଆସିବେ। ମ୍ଲେଚ୍ଛ ନିବହ ନିଧନେ, ମ୍ଲେଚ୍ଛ ମ୍ଲେଚ୍ଛ କହିଲେ ଏଇ ଯେଉଁ ଆମିଷ ଭକ୍ଷଣ କରୁଛନ୍ତି ମ୍ଲେଚ୍ଛ ସେମାନଙ୍କୁ କୁହାଯାଏ, ତାଙ୍କୁ ସବୁ ନିଧନ କରିବେ ଭଗବାନ ଆସିକି କଳ୍କି। କାରଣ ଲୋକମାନେ ବେଦର ଦୁହାଇ ଦେଇକି ଏସବୁ କାର୍ଯ୍ୟ କରିବେ, ବେଦର ପ୍ରକୃତ ଅର୍ଥକୁ ବୁଝିପାରିବେ ନାହିଁ। ତେଣୁ ଭାଗବତମରେ ଏ କଥା କୁହାଯାଇଛି, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହେଇଛନ୍ତୁ, ଆମିଷ ମଧ୍ୟ ସେବା ମଧ୍ୟ ମଧ୍ୟ ସେହିଭଳି ଭାବରେ ସୁରାଗ୍ରହୀ ଏଇ ଯଜ୍ଞ ମାଧ୍ୟମରେ ଜଣେ ନିଶା ସେବନ କରିପାରିବେ, ଏସବୁ ରହିଛି। କିନ୍ତୁ ଆର ପ୍ରକୃତ ଅର୍ଥ ହେଉଛି କ'ଣ? ଆଶୁ ନିବୃତ୍ତି ନିଷ୍ଠା, ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଯିବା ପାଇଁ ଏଇଟା ଉଦ୍ଦିଷ୍ଟ କରେ ବେଦରେ। ଏଭଳି ଭାବରେ ବ୍ୟବସ୍ଥା କରାଯାଏ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ କିଭଳି ସେ ମନୁଷ୍ୟ ଜୀବନଯାପନ କରିବ ବେଦରେ ସେସବୁ ବର୍ଣ୍ଣନା କରାଯାଇଛି। ସେ ଅନୁସାରେ ଯଦି ଆମେ ଜୀବନଯାପନ କରିବା ତାହେଲେ ଅନ୍ତିମରେ ଆମେ ଏଇ ଯେଉଁ ଭୌତିକ ଜଗତ ଭ୍ରମଣରୁ ଉଦ୍ଧାର ପାଇବା, ଭୌତିକ ଜଗତର ବନ୍ଧନରୁ ଆମେ ଉଦ୍ଧାର ପାଇପାରିବା, ବେଦରେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ କେତେଜଣ ସେଇଟା ଜାଣୁଛନ୍ତି? ବେଦ କେତେଜଣ ଜାଣୁଛନ୍ତି? ତେଣୁ ଏଠି କହୁଛନ୍ତି ଅଧିକାଂଶ ଲୋକମାନେ ଯେଉଁ ରାଜା ସେମାନେ ସବୁ ଥିଲେ କ'ଣ? ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଭୂମି ଦୃପ ନୃପ ବ୍ୟାଜ, ଏମାନେ ବ୍ୟାଜର, ଏମାନେ ଛଳନାକାରୀ ରାଜା, ପ୍ରକୃତ ରାଜା ନୁହନ୍ତି। ସବୁ ପ୍ରକାର ଅଧର୍ମରେ ଲିପ୍ତ ଥିଲେ, ପାପକର୍ମରେ ଲିପ୍ତ ଥିଲେ, ସେଇଥିପାଇଁ ଭଗବାନ ଆସିଛନ୍ତି ତାଙ୍କୁ ସବୁ ବିନାଶ କରିବେ। ତେଣୁ ସେହି ରାଜାମାନଙ୍କୁ ଭଗବାନ କହୁଥିଲେ ତୁମେ ତାଙ୍କୁ ବିବାହ କଲନି, କାହିଁକି ଭୁଲ କରିଦେଲ? ତେଣୁ ବର୍ତ୍ତମାନ ରୁକ୍ମିଣୀ ଦେବୀ କହୁଛନ୍ତି, ସେ ଯେଉଁ ରାଜାମାନେ ଯେଉଁ ବିବାହ କରିଛନ୍ତି, ରାଣୀମାନଙ୍କ ସହିତ ବିବାହ କରିଛନ୍ତି, ରାଣୀମାନଙ୍କ ସହିତ ଜୀବନଯାପନ କରୁଛନ୍ତି, କିଭଳି ଜୀବନଯାପନ କରୁଛନ୍ତି ନା? ସ୍ତ୍ରୀଣାଂ ଗୃହେଷୁ ଖରଗୋଷ ବିଡ଼ାଳ ଭୃତ୍ୟା, ଏଭଳି ଭାବେ ଘରେ କିଭଳି ଭାବରେ ସେ ରହୁଛନ୍ତି? ଖର, ଖର କହିଲେ ଗଧ, ଗଧ ହେଉଛି ବିଷ୍ଟ, ବିଷ୍ଟ ବଡ଼ନ ବୋଲି କୁହାଯାଏ, ଭାର ଗାଈ ପଶୁ ଖର, ଏବଂ ଗୋ ଗାଭୀ, ଗାଭୀ ଏ ଅଶ୍ୱ ବିଡ଼ାଳ ବିରାଡ଼ି, ଏବଂ ଭୃତ୍ୟ। ଏଇଭଳି ଭାବରେ ରାଜାମାନଙ୍କର ଏଇ ଯେଉଁ ରାଣୀମାନଙ୍କ ସହିତ ବ୍ୟବହାର ଏଇଭଳି ଭାବରେ, ଖର ଗୋ ଅଶ୍ୱ ବିଡ଼ାଳ ଭୃତ୍ୟା, ଏଇଟାକୁ ଆମେ ଆଉ ଏତେ ଆଲୋଚନା କରିବା ନାହିଁ। ଖର ତେଣୁ ଇଏ ଯେଉଁ ରହିଛି ଏସବୁ ଭାଗବତରେ ଏଇଟା ବର୍ଣ୍ଣନା କରାଯାଇଛି, କାହିଁକି ଏସବୁ କୁହାଯାଇଛି ନା? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କାହିଁକି ଏସବୁ ଏଇ ଏଇ ପଶୁମାନଙ୍କର ଉଦାହରଣ ଦେଲେ ରୁକ୍ମିଣୀ ଦେବୀ? କାହିଁକି ନା କହୁଛନ୍ତି ଖର କହିଲେ ଗର୍ଦ୍ଧବା ଇହ ତତ୍ ପାଦ ତାଡ଼ିତା, ଗର୍ଦ୍ଧବ ମାନେ ତାଙ୍କର ପତ୍ନୀଙ୍କ ଠାରୁ ବା ଗର୍ଦ୍ଧବୀଙ୍କ ଠାରୁ ପାଦରେ ତାଡ଼ିତ ହୁଅନ୍ତି, ବା ସେମାନେ ତାଙ୍କୁ ପାଦରେ ଇଏ କରନ୍ତି, ପାଦାଘାତ କରନ୍ତି ଖରମାନଙ୍କୁ, ଏଇଭଳି ଭାବରେ ଅବସ୍ଥା ତାଙ୍କର ଖର। ଗର୍ଦ୍ଧବ କାହିଁକି ନା ହଁ ଏଇ ଦୁଇଟା କହିଲେ, ଖର କହିଲେ ଗର୍ଦ୍ଧବ ବା ଗଧ ପାଦ ତାଡ଼ିତା, ଗାଭ ଶବ୍ଦର ଉଦାହରଣ କାହିଁକି ଦେଲେ ରୁକ୍ମିଣୀ ଦେବୀ ନା ତାର ଅର୍ଥ ହେଉଛି ଗାଭ ବଡ଼ି ବର୍ଦ୍ଧା ଇବ ଭାର ବହନ ଆଦି ବ୍ୟାପାର କ୍ଲିଷ୍ଟା ଘା ଯେଉଁ ଆଜିକାଲି ତ ଏସବୁ ହେଉନାହିଁ ଯେଉଁ ଶଗଡ଼ ଚଲାଉଛନ୍ତି ଭାର ବହନ କରି ଚଲାଉଛନ୍ତି ସେଇଭଳି ଭାବରେ ରାଜାମାନେ ରାଣୀଙ୍କର ଭାର ବହନ କରି ଚାଲୁଛନ୍ତି ଘର କ'ଣ ଗୋ ଏବଂ ଅଶ୍ୱ ଅଶ୍ୱର ଉଦାହରଣ କାହିଁକି ଦେଲେ ନା ଅଶ୍ୱାନିବ ତତ୍ ଗେହ ପାଳନାର୍ଥ ତତ୍ ଅନ୍ୟେଷୁ ବୈର କରିତ ଅଶ୍ୱର ଉଦାହରଣ କାହିଁକି ଦେଲେ ନା ତତ୍ ଶ୍ୱାନ ଇବ ହଁ ସରି ଭାର ବହନ ଆଦି ବ୍ୟାପାର କ୍ଲିଷ୍ଟ ଶ୍ୱାନ କୁକୁରର ଉଦାହରଣ କାହିଁକି ଦେଲେ ନା ଶ୍ୱାନ ଇବ ତତ୍ ଗେହ ପାଳନାର୍ଥ ତତ୍ ଅନ୍ୟେଷୁ ବୈର କରିତ କୁକୁର ଆମେ ଦେଖିବା କୁକୁର ଆମେ ଯାହା ଚାଲିଯାଉଥିବା ଭୁକିବା ଆରମ୍ଭ କରିଦେବେ କାହିଁକି ନା ଇଏ ମୋର ରାଜ୍ୟ ତୁ କାହିଁକି ଏଠିକି ଆସିଲୁ ଏ ହେଉଛି କୁକୁରର ମେଣ୍ଟାଲିଟି ବା ଫିଲୋସଫି ହେଉଛି ଏଇଟା ଭାଗବତର ଆଉ ଗୋଟେ ସ୍ଥାନରେ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୌନକ ଆଦି ଋଷି ସୌନକ ଋଷି ଏ ଶ୍ଳୋକଟି କହିଛନ୍ତି ଚାରୋଟି ପଶୁଙ୍କର ଉଦାହରଣ ଦେଇଛନ୍ତି ସେଠି ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭାବାର୍ଥରେ କହିଛନ୍ତି କୁକୁରର ଫିଲୋସଫି ହେଉଛି କ'ଣ ନା ଏଇଟା ହେଉଛି ଆମର ଜାଗା ତୁମେ କାହିଁକି ଆସିଲ ଭୁକିବା ପାଇଁ ଆରମ୍ଭ କରିବେ ତେଣୁ ଏଇଠି ସେ କଥା କହୁଛନ୍ତି ଶ୍ୱାନ ଇବ ତତ୍ ଗେହ ପାଳନାର୍ଥ ତତ୍ ଅନ୍ୟେଷୁ ବୈରି କରିତ ସେ ଯେଉଁ ଘରେ ରହୁଛି ସେ ଘରର ମାଲିକକୁ ତାଙ୍କର ସାହାଯ୍ୟ କରିବା ପାଇଁ ତାଙ୍କ ସେବା କରିବା ପାଇଁ ଅନ୍ୟ ଯିଏ ଆସିବେ ତାଙ୍କ ଶତ୍ରୁ ବୋଲି ସେ ଗ୍ରହଣ କରୁଛି ବୈରି କରିତ ଶତ୍ରୁ ବୋଲି ଭୁକିବା ଆରମ୍ଭ କରିଦେବ କୁକୁର ଏ ବହୁତ କଥା ରହିଛି ଆମର ସମୟ ନାହିଁ ତେଣୁ ଅନ୍ୟେଷୁ ବୈରି କରିତ ବିଡ଼ାଳ ଇବ ତତ୍ ଉଚ୍ଚିଷ୍ଟ ଭୋଜନ ବିରାଟ କୁକୁରର ଉଦାହରଣ କାହିଁକି ଦେଉଛି ନା କୁକୁର କ'ଣ ସରି ବିରାଟର କ'ଣ ହେଉଛି ବିରାଟର ଫିଲୋସଫି ବା ତା'ର ନେଚର କ'ଣ ତା ଲାଇଫ୍ କ'ଣ ଲାଇଫ୍ ଷ୍ଟାଇଲ୍ ନା ସିଏ ଯେଉଁ ଆମେ ଖାଦ୍ୟ ବଳୁଛି ତାକୁ ସବୁ ଦେଇଦେଉଛି ସେଇଟା ସେ ଖାଉଛି ସେହିଭଳି ଭାବରେ ଏ ଯେଉଁ ରାଜାମାନେ ତାଙ୍କର ରାଣୀଙ୍କର ଉଚ୍ଚିଷ୍ଟ ସେବନ କରୁଛନ୍ତି ଏଇଭଳି ଭାବରେ ରୁକ୍ମିଣୀ ଦେବୀ କହୁଛନ୍ତି ତା ଉଚ୍ଚିଷ୍ଟ ଭୋଜନ ଭୃତ୍ୟ ଶବ୍ଦ କାହିଁକି ବ୍ୟବହାର କରାଗଲା ନା ଭୃତ୍ୟାଇବ ତ ଦାସକାରିଣ ଭୃତ୍ୟ ଯେମିତି ତା ମାଲିକର ସେବା କରନ୍ତି ସେହିଭଳି ଭାବରେ ଏ ରାଜାମାନେ ତାଙ୍କର ପତ୍ନୀଙ୍କର ସେବା କରୁଛନ୍ତି ଭୃତ୍ୟାଇବ ତ ଦାସକାରିଣ ଏଇଭଳି ଭାବେ ବିଶ୍ୱନାଥ ଅନ୍ୟ ସବୁ ଆଚାର୍ଯ୍ୟମାନେ କହିଛନ୍ତି ଏଇଟା ଏ ଯେଉଁ ଉଦାହରଣ ଦେଲେ ରୁକ୍ମିଣୀ ଦେବୀ ତା'ର ଅର୍ଥ ହେଉଛି ଏଇଭଳି ଭାବରେ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ତେଣୁ ଇଏ ଯେଉଁ ରାଜାଙ୍କ ଯେଉଁ କହୁଥିଲେ ସେ ରାଜାଙ୍କର କ'ଣ ପରିସ୍ଥିତି କେଉଁଠି ଭଗବାନ କେଉଁଠି ଇଏ ରାଜା ଭଗବାନ କହିଲେ ତୁମେ ତାଙ୍କୁ ବିବାହ କରିଥିଲେ ଆନନ୍ଦ ରହିଥାନ୍ତ କିଭଳି ଭାବରେ ଜଣେ ଆନନ୍ଦ ପ୍ରାପ୍ତ ହେବ କିଭଳି ଭାବରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଯେଉଁ ଅନ୍ୟ କନ୍ୟାମାନେ ଯେଉଁ ବିବାହ କରିଥିଲେ ସେ ରାଜାମାନଙ୍କୁ ବା ରାଣୀ ବର୍ତ୍ତମାନ ହୋଇଯାଇଛନ୍ତି ସେମାନେ ସାଧାରଣ ପ୍ରଜାମାନଙ୍କ ଦ୍ୱାରା ପୂଜିତ ହୋଇଥାଇପାରନ୍ତି କିନ୍ତୁ ସେ ରାଜାମାନେ ବା ରାଣୀମାନେ ପୂଜିତ ଆମର ଇଂଲଣ୍ଡର ରାଣୀ ରହିଛନ୍ତି ବର୍ତ୍ତମାନ ସବୁ ମୋନାର୍କି ନଷ୍ଟ ହୋଇଗଲେ ମଧ୍ୟ ମୋନାର୍କି ଆଉ ସିଷ୍ଟମ୍ ନଥିଲେ ମଧ୍ୟ ନେପାଳ ଏବଂ ଇଂଲଣ୍ଡ ଇତ୍ୟାଦି କେତେ ସ୍ଥାନରେ ବର୍ତ୍ତମାନ ରାଜା ରହୁଛନ୍ତି ଇଂଲଣ୍ଡରେ ରାଜା ମଧ୍ୟ ନାହାନ୍ତି ରାଣୀ ରହିଛନ୍ତି ଇଂଲଣ୍ଡରେ ରାଜା ନାହାନ୍ତି ରାଣୀ ଏସବୁ ରହିଛି ତେଣୁ ଏମାନଙ୍କର ପୋଜିସନ୍ କ'ଣ ନା ଏଇଟା ରୁକ୍ମିଣୀ ଦେବୀ କହୁଛନ୍ତି ଯତ୍ କର୍ଣ୍ଣମୂଳ ମରିକର୍ଷଣ ନୋପଜାୟା ସେଇ ଯେଉଁ ରାଜାମାନେ ବା ସେ କନ୍ୟାମାନେ ରାଣୀମାନେ କର୍ଣ୍ଣମୂଳ ତାଙ୍କର କର୍ଣ୍ଣରେ ହେ ହରିକର୍ଷଣ ଭଗବାନଙ୍କର ଭଗବାନଙ୍କୁ ସମ୍ବୋଧନ କରୁଛନ୍ତି ହରିକର୍ଷଣ ଭଗବାନ କାହାର ଶତ୍ରୁ ନୁହନ୍ତି ଭଗବାନ ସମସ୍ତଙ୍କ ମିତ୍ର ଭଗବାନ ସମସ୍ତଙ୍କ ସୁହୃଦ କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତିମାନେ ସେମାନେ ଭାବନ୍ତି ଭଗବାନ ମୋର ଶତ୍ରୁ ତେଣୁ ଭଗବାନଙ୍କୁ ଯିଏ ଶତ୍ରୁ ଭାବରେ ଗ୍ରହଣ କରେ ଭଗବାନ ତାଙ୍କୁ ଶତ୍ରୁ ଭାବରେ ସେଇଭଳି ଭାବରେ ତାଙ୍କୁ ଆଚରଣ କରନ୍ତି ତାଙ୍କ ପ୍ରତି ବ୍ୟବହାର କରନ୍ତି ହରିକର୍ଷଣ ହରି କହିଲେ ଶତ୍ରୁ ହରିଙ୍କୁ ସେ କଷ୍ଟ ପ୍ରଦାନ କରନ୍ତି ହରିକର୍ଷଣ ତେଣୁ ଯତ୍ କର୍ଣ୍ଣମୂଳ ହରିକର୍ଷଣ ନୋପଚା ତାଙ୍କର କର୍ଣ୍ଣରେ ଭଗବାନ କଥା ପଡ଼ୁନାହିଁ ସେ ସ୍ତ୍ରୀ ଲୋକମାନେ ବା କନ୍ୟାମାନଙ୍କର କର୍ଣ୍ଣରେ ଭଗବାନ କଥା ପଡ଼ିନାହିଁ ତେଣୁ ସେ ଭଗବାନ ବିବାହ କରିନାହାନ୍ତି ମୋର କର୍ଣ୍ଣରେ ଭଗବାନ କଥା ପଡ଼ିଥିବାରୁ ମୁଁ ଆପଣଙ୍କୁ ବିବାହ କଲି ନହେଲେ ମୋର ବିବାହ ହୋଇଥାନ୍ତି ଶିଶୁପାଳ ସହିତ ସବୁ ଠିକ୍ ହୋଇଯାଇଥିଲା ଯୁଷ୍ମତ୍ କଥା ଯୁଷ୍ମତ୍ ବହୁବଚନ କୁହାଯାଇଛି यदि भगवान कृष्ण एक वचन कहवा कथा कि दुष्मत बहुवचन कहले कहीं सम्मान प्रदर्शन करने तेणु दुष्मत कथा मृढ़ विरिंची स्वभाव से गीता भगवान कथा मृढ़ कहले शिव शिवजी विरिंची कहले ब्रह्मा इमानकर सभारे तांकर भगवान कथा सब चली था ऐ नाम ब्रह्मा जपे चतुर्मुखे रे ऐ नाम ब्रह्मा जपे रे ऐ नाम शिव जपे पंचमुखे रे ऐ नाम पंचमुखे रे ऐ नाम नारद जपे बीणा यंत्र रे ऐ नाम जपे बीणा यंत्र रे मधुरै हरि नाम मधुरै हरि नाम मधुरै हरि नाम हि हरि नाम ऐ नाम जपते जपते ब्रजे चलो रे ऐ नाम जपते जपते ए भक्ति विनोद बोले रे भक्ति विनोद बोले रे भक्ति विनोद ए भक्ति विनोद बोले रे हरे कृष्णा 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 ए हरे हरे राम 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 हरे 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 कृष्णा ए कृष्णा 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 हरे 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 राम ब्रह्मा शिव नारद इत्यादि समस्त तांकर से भगवान गुणगान करती तेणु एमती भागवत जो कहले सुत गोस्वामी अंतिम अंतिम स्कंध अंतिम अध्याय प्रथम श्लोक से कथा कहले सुत गोस्वामी यं ब्रह्मा वरुणेन्द्र रुद्र मरुत सुनती दिव्यस्तभ वेद सांगवत कमुपनिषदर्गायती जं श्याम ध्यानावस्थित तद्गतेन मनसा पश्यन्ति यं योगिना यस्यान्तं न विदुषुरासुरगण देवाय तस्मै नमः। भगवानकर सुत गोस्वामी 18,000 श्लोकर भगवानकर गुणगान कले भगवान कथा कहले सब शास्त्र सार जिनस कहले सब शास्त्र सार किंतु अंतिम अध्याय निजको अपरिपूर्ण भाई भाविले ତାଙ୍କର ପୂର୍ଣ୍ଣତା ଆସିଲା ନାହିଁ। ଭଗବାନଙ୍କ ଗୁଣ ଏତେ ଯେତେ ଗୁଣ ଗାନ କଲେ ମଧ୍ୟ ଶେଷ ହେବ ନାହିଁ। ସେ ଅନନ୍ତ ଦେବ ସେ ଭଗବାନ ଅନନ୍ତ ତାଙ୍କର କଥା ଅନନ୍ତ ତେଣୁ ଏହି ଭାବରେ ଏହି ଶ୍ଲୋକଟି କହିଛନ୍ତି ମୁଁ କେବଳ ସେ ଭଗବାନଙ୍କ କିଛି ଗୁଣଗାନ କରିପାରିଲି ନାହିଁ କେବଳ ତାଙ୍କୁ ପ୍ରଣାମ କରୁଛି। ଏହି ଭାବରେ ଶ୍ଲୋକଟି କହିଛନ୍ତି କି ଭଗବାନ ଯଂ ବ୍ରହ୍ମା ଆମେ ଦେଖିବା ଭାଗବତମରେ ବିଭିନ୍ନ ସ୍ଥାନରେ ବ୍ରହ୍ମାଙ୍କର ସବୁ ସ୍ତୁତି ରହିଛି ବ୍ରହ୍ମା ସ୍ତୁତି କରିଛନ୍ତି ଏବଂ ଭାଗବତମରେ ଯେତେ ସ୍ତୁତି ରହିଛି ସବୁଠାରୁ ଅଧିକ ସ୍ତୁତି ହେଉଛି ବ୍ରହ୍ମାଙ୍କର ଏତେ ସ୍ତୁତି ଆଉ କେହି କରିନାହାନ୍ତି ବ୍ରହ୍ମାଙ୍କର ସବୁଠାରୁ ଅଧିକ ସ୍ତୁତି ରହିଛି ସୃଷ୍ଟିର ଆରମ୍ଭରୁ ସ୍ତୁତି କରି ଚାଲିଛନ୍ତି। ସ୍ତୁତି କରିବାରୁ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ ଯେଉଁଟାକ ଯେଉଁ ଜ୍ଞାନ ପ୍ରାପ୍ତ ହୋଇକି ବ୍ରହ୍ମା ସୃଷ୍ଟି ଆରମ୍ଭ କଲେ ଦ୍ୱିତୀୟ ସ୍କନ୍ଧରେ ତାଙ୍କର ଭଗବାନଙ୍କର ଗୁଣଗାନ କରିଛନ୍ତି ତୃତୀୟ ସ୍କନ୍ଧରେ ଗୁଣଗାନ କରିଛନ୍ତି ଏହିଭଳି ଭାବେ ବିଭିନ୍ନ ସ୍ଥାନରେ ବ୍ରହ୍ମାଜୀ ଭଗବାନଙ୍କ ଗୁଣଗାନ କରିସାରିଛନ୍ତି। ସେହିଭଳି ଭାବରେ ଶିବଜୀ ମଧ୍ୟ ଭଗବାନଙ୍କ ଗୁଣଗାନ କରୁଛନ୍ତି। ଏଇଠି କୁହାଯାଉଛି ନା ମୃଢ଼ ବିରିଞ୍ଚି ସଭା ସୁ ଗୀତା ତାଙ୍କର ସଭାରେ ତାଙ୍କର ଯେଉଁ ଆଲୋଚନା ହୁଏ ତାଙ୍କର ଆଉ ଆଉ ନ୍ୟୁଜ୍ ଆଉ କିଛି ନାହିଁ ତାଙ୍କର ନ୍ୟୁଜ୍ ଲେଟେଷ୍ଟ ନ୍ୟୁଜ୍ ହେଉଛି ଭଗବାନଙ୍କର କ'ଣ କ'ଣ ଲେଟେଷ୍ଟ ଅବତାର କ'ଣ କ'ଣ ଲୀଳା କରୁଛନ୍ତି ଏଇସବୁ ତାଙ୍କର ସଭାରେ ଆଲୋଚନା ହୁଏ ଆଉ କିଛି ଆଲୋଚନା ହୁଏ ନାହିଁ। ଏକମାତ୍ର ଆଲୋଚନା ହେଉଛି ଭଗବାନଙ୍କ ବିଷୟରେ ତାଙ୍କର ଗୁଣଗାନ କରୁଛନ୍ତି ସେମାନେ ଶିବଜୀ ଏବଂ ଯେଉଁ ବିଶିଷ୍ଟ ବିଶ୍ୱର ସମସ୍ତ ବିଶିଷ୍ଟ ମୁନିରୁ ସେମାନେ ସେଠି ଯାଇ ଶ୍ରବଣ କରନ୍ତି ସେ କଥାକୁ ସେଇ ଭଗବାନଙ୍କ ଗୁଣ ଶ୍ରବଣ କରୁଛନ୍ତି ଏବଂ ବ୍ରହ୍ମା କହୁଛନ୍ତି ନାରଦ ମୁନିକୁ ଦ୍ୱିତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ସେ ଭଗବାନ ଏଭଳି ରହିଛନ୍ତି ଯାହାଙ୍କୁ କେବଳ ଆମେ ତାଙ୍କର ଗୁଣଗାନ କରୁଛୁ ତାଙ୍କୁ ତତ୍ତ୍ୱରେ ଆମେ ଜାଣିପାରୁନାହୁଁ। ଏଭଳି ବ୍ରହ୍ମା କହୁଛନ୍ତି ନାରଦ ମୁନିକୁ ଯଂ ନ ବିନ୍ଦନ୍ତି ତତ୍ତ୍ୱେନ ଦ୍ୱିତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି ଯସ୍ୟାବତାର କର୍ମାଣି ଗାୟନ୍ତି ଅସ୍ମଦାଦୟ ଅସ୍ମଦାଦୟ କହିଲେ ନା ବ୍ରହ୍ମା କହୁଛନ୍ତି ଆମେମାନେ ଶିବ ଏବଂ ଚାରିକୁମାର ଇତ୍ୟାଦି ମାନେ ବିରାଟ ବିରାଟ ଯେଉଁ ଶ୍ରେଷ୍ଠ ମୁନିଋଷିମାନେ ବା ଦେବତାମାନେ ଯସ୍ୟାବତାର କର୍ମାଣି ଯାହାଙ୍କର ଅବତାର ଅନେକ ଅବତାର ରହିଛି ଭଗବାନଙ୍କର, ଅବତାର ହି ଅସଂଖ୍ୟା, ଅବତାର ବିଷୟରେ ଯଦି ବର୍ଣ୍ଣନା କରାଯିବ ଅସଂଖ୍ୟ ରହିଛି। ଯଥା ବିଦାସୀନ କୁଲ୍ୟା, ଯେମିତି ଗୋଟେ ବିରାଟ ବଡ଼ ଜଳସ୍ରୋତରୁ ବହୁତ ପ୍ରକାର ନଦୀ ବହିଯାଆନ୍ତି, ସେଇଭଳି ଭାବରେ ଭଗବାନଙ୍କର ଅବତାର ଅସଂଖ୍ୟ ରହିଛି, ସେ ସବୁ ନାହିଁ। ଏବଂ ତାଙ୍କର କର୍ମ ମଧ୍ୟ ସେଇଭଳି ଭାବରେ, ଯଶା ଅବତାର କର୍ମାଣି ଗାୟନ୍ତି ଅସ୍ମଦାଦୟ, ଆମମାନେ ସବୁ ନିଶ୍ଚିନ୍ତ ଭାବରେ ହି ଶବ୍ଦ ବ୍ୟବହାର କରାଯାଇଛି। ଭଗବାନଙ୍କର ଏହିସବୁ କର୍ମ ଏବଂ ଗୁଣକୁ, ଅବତାରକୁ ଆମେ ଗାନ କରୁଛୁ, ନ ଯଂ ବିନ୍ଦତି ତତ୍ତ୍ୱେନ, କିନ୍ତୁ ଯାହାଙ୍କୁ ଆମେ ତତ୍ତ୍ୱରେ ଜାଣିପାରୁନାହୁଁ। ତେଣୁ ତସ୍ମୈ ଭଗବତେ ନମ, ଦ୍ୱିତୀୟ ସ୍କନ୍ଦ ଷଷ୍ଠ ଅଧ୍ୟାୟ 38 ଶ୍ଳୋକରେ ଏଇଟା ବ୍ରହ୍ମା କହୁଛନ୍ତି ନାରଦକୁ, ସେ ଭଗବାନ, ସିଏ ତାଙ୍କର ରହିଛି। ବ୍ରହ୍ମା କହୁଛନ୍ତି ମୁଁ ତାଙ୍କୁ ତତ୍ତ୍ୱରେ ଜାଣିପାରୁ, ଆମେମାନେ ଖାଲି ମୁଁ ଏକୁଟିଆ ଏକ ବଚନରେ କହୁନାହାନ୍ତି, ବହୁ ବଚନରେ କହୁଛନ୍ତି ଅସ୍ମଦାଦୟ, ଆମମାନେ କେହି ତାଙ୍କୁ ଜାଣି ତାଙ୍କର ତତ୍ତ୍ୱ ଜାଣିପାରୁନାହୁଁ। ସେ ଭଗବାନ ସେ ଏଭଳି ରହିଛନ୍ତି, ଯେତେ ଯାହା କହିଲେ ମଧ୍ୟ ବର୍ଣ୍ଣନା କଲେ ମଧ୍ୟ ଜଣେ ଭଗବାନଙ୍କୁ ଜାଣିଗଲେ ନା। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ମୁଁ ସବୁକି ଜାଣୁଛି, ସପ୍ତମ ଅଧ୍ୟାୟରେ ଭଗବତ ଗୀତାରେ କହିଲେନି, ଭଗବାନ କହିଲେ ବେଦାହମ ସମତୀତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ସବୁ ଜାଣିଛନ୍ତି, କୋଟି ବର୍ଷ ତଳେ ଆମେ କ'ଣ କରୁଥିଲେ ସବୁ କହିଥିଲେ ଭଗବାନ, ଏଭଳି ଭଗବାନ ଏଇଠି ତାଙ୍କର ରହିଛି ଜ୍ଞାନ। କ'ଣ ମୁଁ ସବୁ କିଛି ଜାଣନ୍ତି, ବେଦାହମ ସମତୀତାନି ବର୍ତ୍ତମାନାନି ଚ ଅର୍ଜୁନ, ବର୍ତ୍ତମାନ ମଧ୍ୟ ବର୍ତ୍ତମାନର ଆମର ମନରେ କ'ଣ ଚିନ୍ତା କରୁଛେ କ'ଣ କରୁଛେ ସବୁ ଭଗବାନ କହିଦେବେ, ଏବଂ ଭବିଷ୍ୟତରେ ମଧ୍ୟ କ'ଣ ଭଗବାନ କହିଦେବେ, ଭବିଷ୍ୟାଣି ଚ ଭୂତାନି, ଖାଲି ମନୁଷ୍ୟମାନଙ୍କ ନୁହଁ ସବୁ ଜୀବ, ଯେତେ ଜୀବର 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ସେ ମଧ୍ୟ ଖାଲି ପୃଥିବୀ ପୃଷ୍ଠରେ ନୁହଁ, ଏ ବିଶ୍ୱର ବ୍ରହ୍ମାଣ୍ଡରେ ସବୁଠି ଅନେକ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସବୁଠାରେ କିଏ କେଉଁ କେଉଁ କିଏ କ'ଣ କହୁଛି ସବୁ ତା କହିଦେବେ ଭଗବାନ। ଇଏ ହେଉଛି ଭଗବାନଙ୍କର ଐଶ୍ୱର୍ଯ୍ୟ, ଆମେ ଚିନ୍ତା କରିପାରିବା ନାହିଁ କେତେ ରହିଛି ଭଗବାନଙ୍କ ଐଶ୍ୱର୍ଯ୍ୟ। କିନ୍ତୁ ମାଙ୍କୁ ବେଦନ କଶ୍ଚନ, କିନ୍ତୁ ଭଗବାନଙ୍କୁ କେହି ଜାଣିପାରିବେ ନାହିଁ, ଭଗବାନ ଯାହାକୁ କୃପା କରିବେ ଯେତିକି ତତ୍ତ୍ୱ ପ୍ରକାଶିତ କରିବେ ସେତିକି ତତ୍ତ୍ୱ ସେମାନେ ଜାଣିବେ, ଯେଉଁଟାକୁ ପ୍ରକାଶିତ କରିବେ ନାହିଁ ସେମାନେ ବୁଝିପାରିବେ ନାହିଁ। ଅନ୍ୟମାନଙ୍କ କଥା କ'ଣ କହିବା, ଏମିତି ଆମେ ଶୁଣୁଥିଲେ ଭାଗବତମ 10ସ୍କନ୍ଧ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏମିତିକି ଭଗବାନ ଏଇ ଯେଉଁ ଲୀଳାଟି କରିଥିଲେ, ଯେଉଁ ଅଘାସୁର 5ମ ବର୍ଷରେ ଏଇ ଲୀଳାଟି କରିଥିଲେ, ଏଇ ଲୀଳାଟି ଭଗବାନ ନିଜକୁ ବିସ୍ତାର କରିକିରି ଗୋଟିଏ ବର୍ଷ କାଳ ଲୀଳା କରୁଥିଲେ ବୃନ୍ଦାବନରେ, ଗୋଟିଏ ବର୍ଷ କାଳ ଭଗବାନଙ୍କର କୌମାର ବୟସ ଚାଲିଗଲା, ପୌବନ ବୟସ ଆସିଗଲା, କିନ୍ତୁ ବଳରାମ ଜାଣିପାରିଲେ ନାହିଁ। ବଳରାମଙ୍କ ପାଖରେ ବଳରାମକୁ ମଧ୍ୟ 4 ପ୍ରକାର ଅଜ୍ଞାନରେ ବା ମୋହରେ ଆବୃତ କରିଦେଇଥିଲେ ଭଗବାନ, ବଳରାମ ମଧ୍ୟ ଜାଣିପାରିଲେ ନାହିଁ ତତ୍ତ୍ୱକୁ, ଭଗବାନ କୃଷ୍ଣଙ୍କର ତତ୍ତ୍ୱକୁ ବଳରାମ ମଧ୍ୟ ଜାଣିପାରିବେ ନାହିଁ, ଜାଣିପାରିଲେ ନାହିଁ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଆଉ ଏ ଯୁଷ୍ମତ୍ କଥା ମୃଡ଼ ବିରିଞ୍ଚି ସଭା ସୁଗୀତା, ଏଇ ଭଗବାନଙ୍କର କଥା ଚାଲିଛି ସେଠି। ତେଣୁ ଜଣେ ରାଜା ଥିଲେ, ସେ ଭଗବାନଙ୍କ ଜଣେ ଅବତାର ପୃଥୁ ମହାରାଜ, ଭାଗବତ 4ର୍ଥ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ବେଣଙ୍କର ଶରୀରରେ ମନ୍ଥନ କରି ସେ ଆସିଥିଲେ ପୃଥୁ ମହାରାଜ, ଏସବୁ ବହୁତ ଲୀଳା ରହିଛି। ଆମେ ଖାଲି ଗୋଟିଏ କଥା କହିବା, ଭଗବାନ ଯେତେବେଳେ ପୃଥୁ ମହାରାଜ ଯଜ୍ଞ କରୁଥିଲେ ଇନ୍ଦ୍ର ଭୟଭୀତ ହୋଇଗଲେ, ତେଣୁ ତାଙ୍କର ଯଜ୍ଞ ଘୋଡ଼ାକୁ ନେଇଯାଉଥିଲେ, ବହୁ ବାରମ୍ବାର ଅନେକ ଥର ନେଇଯାଉଥିଲେ, ତାଙ୍କର ପୁତ୍ର ତାଙ୍କୁ ହତ୍ୟା କରିଥିଲେ, ଏମାନେ ସେ ଅଶୋକ ଫେରାଇ ଆଣିଥିଲେ, କିନ୍ତୁ ପୁଣି ସେ ନେଇଯାଉଥିଲେ, ଏହିଭଳି ଭାବରେ ବାରମ୍ବାର କହିବାରୁ, ତେଣୁ ପୃଥୁ ମହାରାଜ ସେ ଯେଉଁ ଯଜ୍ଞ କରୁଥିଲେ ସେ ଯଜ୍ଞରେ ଇନ୍ଦ୍ରକୁ ବଳିଦେବା ପାଇଁ ମନ୍ତ୍ର ଉଚ୍ଚାରଣ କରାଗଲା, ଏହିଭଳି ଭାବରେ ଇନ୍ଦ୍ର ବିଘ୍ନ ପ୍ରଦାନ କରୁଥିଲେ, ତେଣୁ ଇନ୍ଦ୍ର ଭଗବାନଙ୍କ ଶରଣରେ ଗଲେ, ତେଣୁ ଭଗବାନ ଇନ୍ଦ୍ରଙ୍କୁ ଆଣିକି ସେଇ ଯଜ୍ଞରେ ଉପସ୍ଥିତ ହେଲେ, ଭାଗବତ 4ର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏ ଲୀଳାକୁ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେ, ଭଗବାନ କହିଲେ ପୃଥୁ ତୁମେ କ'ଣ ବର ଚାହୁଁଛ ଗ୍ରହଣ କର, ତେଣୁ ପୃଥୁ ମହାରାଜ ଏହି ଶ୍ଳୋକଟି କହିଛନ୍ତି, ବହୁତ ପ୍ରସିଦ୍ଧ ଶ୍ଳୋକ, ସେ କହୁଛନ୍ତି ନ କାମେ ନାଥ ତଦପି ଅହଂ କ୍ୱଚିତ୍ ନ ଯତ୍ର ଯୁଷ୍ମତ୍ ଚରଣାମ୍ବୁଜା ଶବ ମହତ୍ତମା ଅନ୍ତର୍ହୃଦୟ ମୁଖୋଚ୍ୟୁତ ବିଧ୍ୱସ୍ୱ କର୍ଣ୍ଣାୟୁତ ଏ ସେମେ ବର, ଏହିଭଳି ଭାବରେ ବର ସେ ପ୍ରାର୍ଥନା କରିଛନ୍ତି, ମୋତେ ଅୟୁତ ବର ଦିଅନ୍ତୁ, ଅୟୁତ କର୍ଣ୍ଣ ଦିଅନ୍ତୁ, 10,000 କର୍ଣ୍ଣ ଦିଅନ୍ତୁ, କ'ଣ ପାଇଁ ନା ଆପଣଙ୍କର ଭକ୍ତଙ୍କର ମୁଖରୁ ମୁଁ ଆପଣଙ୍କର କଥା ଶ୍ରବଣ କରିବି। ଦେଖନ୍ତୁ ଭଗବାନ ଜଣେ ଅବତାର, ସିଏ ମଧ୍ୟ ଚାହୁଁଛନ୍ତି ଭଗବାନ କଥା ଶୁଣିବା ପାଇଁ। ଏ ଭଗବାନ ମଧ୍ୟ ନିଜ କଥା ଶ୍ରବଣ କରୁଛନ୍ତି, ଅନ୍ୟ କଥା କ'ଣ କହିବେ। ଭଗବାନ ମଧ୍ୟ ନିଜ କଥା ଶ୍ରବଣ କରିକିରି ଆଜି ଭଗବାନ କୃଷ୍ଣ ଜଗନ୍ନାଥ ରୂପରେ ପରିଣତ ହୋଇଯାଇଛନ୍ତି, ବଳରାମ ତାଙ୍କର କଥା ଶ୍ରବଣ କରିକିରି ବଳଭଦ୍ର ରୂପରେ ପରିଣତ ହୋଇଛନ୍ତି, ଏବଂ ସୁଭଦ୍ରା ମଧ୍ୟ ସେଇଭଳି ଭାବରେ, ଯେଉଁ ଆମେ ଦେଖୁଛୁ ଜଗନ୍ନାଥ ବଳଦେବ ସୁଭଦ୍ରା ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ହେଇଛି, କେମିତି ହେଲା ନା ତାଙ୍କର ନିଜ କଥା ଶୁଣିକିରି ଏଭଳି ରହିଛି ଭଗବାନ କଥାର ମହାତ୍ମ୍ୟ ରହିଛି। ତେଣୁ ଏଇଠି କହୁଛନ୍ତି ଏ ଯେଉଁ କନ୍ୟାମାନେ ବିବାହ କରିଛନ୍ତି, ସେ ଯେଉଁ ରାଜାମାନଙ୍କୁ ଆପଣ ଯେଉଁ କହୁଥିଲେ ମୁଁ ତାଙ୍କୁ ବିବାହ କରିଥାନ୍ତି, ସେ ତାଙ୍କର ଜୀବନଯାପନ କହିଲି କିଭଳି ଭାବରେ ଶୈଳୀ ଜୀବନଶୈଳୀ ନା ଏଇଭଳି ଭାବରେ ଖର ଗୋଶୁ ଗୋଅଶ୍ୱ ବିରାଳ ବୃତ୍ତିଆ ଏଇଭଳି ଭାବରେ ସେମାନେ ଜୀବନଯାପନ କରୁଛନ୍ତି, ଯାହାଙ୍କ କର୍ଣ୍ଣରେ ଭଗବାନ କଥା ପ୍ରବେଶ କରୁନାହିଁ, ଭଗବାନଙ୍କ ବିରୁଦ୍ଧରେ ଶତ୍ରୁ ରୂପରେ କାର୍ଯ୍ୟ ସେମାନେ କାର୍ଯ୍ୟ କରୁଛନ୍ତି, ହରିକର୍ଷଣ ସେଥିପାଇଁ ଭଗବାନ ତାଙ୍କୁ ହତ୍ୟା କରୁଛନ୍ତି, ଏବଂ ଭଗବାନ ତାଙ୍କୁ ହତ୍ୟା କଲେ ତାଙ୍କ ପ୍ରତି ନିଷ୍ଠୁରତା ଆଚରଣ କରୁଛନ୍ତି ତା ନୁହଁ, ଭଗବାନ ତାଙ୍କୁ ହତ୍ୟା କରିକି ହତ୍ୟାରି ଗତିଦାୟକ ତାଙ୍କର ଅନ୍ତିମ ଲକ୍ଷ୍ୟକୁ ସେ ପ୍ରଦାନ କରୁଛନ୍ତି, ଭଗବତ ଧାମକୁ ପ୍ରଦାନ କରୁଛନ୍ତି, ଏ ଭଗବାନ କେତେ କୃପାମୟ। ତେଣୁ ଆଜି ରକ୍ଷ୍ମିଣୀ ଦେବୀ ଏଇଭଳି ଭାବରେ ସବୁ କଥା କହିଲେ, ଚାଲିଛି ତାଙ୍କର କଥା 3448 ଚାଲିଛି, ଏଇ 44 ନମ୍ବର ଶ୍ଳୋକ ରହିଲା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ହେ ଅଚ୍ୟୁତ, ହରିକର୍ଷଣ ଶବ୍ଦର ଅର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ହରିକର୍ଷଣ ଅନ୍ତକ ନଗରୀ ପ୍ରତିକର୍ଷ, ତାଙ୍କୁ ଅନ୍ତିକ ନଗରୀ ଯମରାଜଙ୍କ ପାଖକୁ ପଠାଇ ଦିଅନ୍ତି, ଯମପୁରୀ। ପ୍ରକୃତରେ ଭଗବାନ ଯାଙ୍କୁ ହତ୍ୟା କରନ୍ତି ତାଙ୍କୁ ଯମପୁରୀକୁ ପଠାନ୍ତି ନାହିଁ, ଆଉ ଗୋଟିଏ ମଧ୍ୟ ଅର୍ଥ ରହିଛି, ତେଣୁ ସେମାନେ ଭଗବତ ଧାମକୁ ଯାଆନ୍ତି, ଯେମିତି ଆମର ଯମ ନିୟମ ଇତ୍ୟାଦି ପାଳନ କରିକି ଅଷ୍ଟାଙ୍ଗ ଯୋଗ ରହିଛି, ଅଷ୍ଟାଙ୍ଗ ଯୋଗ ନା କ'ଣ ଅଷ୍ଟାଙ୍ଗ ଯେଉଁ ପାତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ସେମାନେ ସମାଧି ପ୍ରାପ୍ତ ହୁଅନ୍ତି ବା ମୁକ୍ତ ପ୍ରାପ୍ତ ହୁଅନ୍ତି ଭଗବାନ ସେଇଭଳି ଭାବରେ। ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି ଅଚ୍ୟୁତ ଶବ୍ଦର ଅର୍ଥରେ ଇତି ଅସାଧାରଣ ମହାତ୍ମ୍ୟ ଅମୃତ ପରିପୂର୍ଣ୍ଣ ଭଗବାନ ଏବ ଅନ୍ୟେତୁ ଏବ ସର୍ବଗୁଣ ରହିତା ଦୁଷ୍ଟା ଇତି ଭାବ। ଏଇଭଳି ଭାବ ଅଚ୍ୟୁତ କହିବାର ଉଦ୍ଦେଶ୍ୟ ହେଉଛି ରୁକ୍ମିଣୀଙ୍କର ଭାବଟା କ'ଣ, ମନର ଭାବନା ନା ଆପଣ ହେଉଛନ୍ତି ଅସାଧାରଣ ମହାତ୍ମ୍ୟ, ଭଗବାନଙ୍କର ମହାତ୍ମ୍ୟ ଅସାଧାରଣ, ସାଧାରଣ କେହି ସମାନ ହୋଇପାରିବେନି ଭଗବାନଙ୍କ ସହିତ ଅନ୍ୟମାନେ କେହି, ପରିପୂର୍ଣ୍ଣ ପୂର୍ଣ୍ଣ ସେ ସବୁ ତାଙ୍କର ମହାତ୍ମ୍ୟ ମଧ୍ୟ ସେଇଭଳି ଭାବେ ପୂର୍ଣ୍ଣ ଭଗବାନ ଏବ ଭଗବାନ ସେ, ତେଣୁ ଅନ୍ୟେତୁ ଏବ ସର୍ବଗୁଣ ରହିତା, ଅନ୍ୟମାନେ କୌଣସି ଏସବୁ ଗୁଣ ନାହିଁ ତାଙ୍କର, ଆଉ ମୁଁ କ'ଣ ତାକୁ ବିବାହ କରିବି। ଏଭଳି ଭାବରେ ଭଗବାନ ଯାହା ସବୁ କହିଥିଲେ ରୁକ୍ମିଣୀ ଦେବୀ ସେସବୁ ଖଣ୍ଡନ କରିବେ। ଯାହା ହଉ ଆମର କଥାକୁ ବର୍ତ୍ତମାନ ସମୟ ଆସିଗଲା ବିଶ୍ରାମ ଦେବା, ଆମର ଭକ୍ତ ରାକେଶ ଆସି ପହଞ୍ଚି ଯାଇଛନ୍ତି, ସେ ଗୋଟେ ଭଗବାନ ଭଜନ ଗାନ କରିକି ଆମ କଥାକୁ ବିଶ୍ରାମ ଦେବା।